सुदामोदर स्वामी नीति नामिने नमः सद्भक्तमणये मणिपुरोद्भवाय च प्रभुपादलसद्वाणी प्रचार निरताय ते नमो विष्णुपादाय कृष्णप्रेष्ठाय भूतले श्रीमद्दे भक्तिवेदांत स्वामी नीति नामिने नमस्ते सारस्वती देवे गौरवाणी प्रचारिणी निर्विशेष शून्यवादी पाश्चात्य देशतारिणी वंशाकल्पतरुभ्यश्च कृपा सिंधुभ्यः च पतितानां पावनेभ्यो वैष्णवेभ्यो नमो नमः। श्रीकृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्रीगौरभक्तवृंद हरे कृष्ण 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 हरे हरे, हरे राम 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 हरे कृष्ण। पुस्तभक्त सज्जन बृंद मातृवृंद आपको आमर इस्कन बुर्ला तरफ स्वागत जनाऊँगी। विशेष भाव में ये जो पंचम दिवसीय कार्यक्रम रखा जाइए शिल्पोपाद महाराज गुणगान पर 125वां आविर्भाव व्यास पूजा उपलक्षे तेणु आम इस्कन बुर्ला इस्कन यूथ फोरम बुर्लार सदस्य मान को आम मंदिर तरफ हार्दिक धन्यवाद अर्पण करोर विशेष भाव में मोर कृतज्ञता ज्ञापन करुच्ची जेहेतु आपण माने मते गोटे सुजोग प्रदान करिसंदी से महान आचार्यंकर किछि गुणगान करिया पई। प्रभुपाद महाराज जड़े एभली महान व्यक्ति महान व्यक्तित्व तांकर गुणगान करिया पई मु सक्षम नुह किंतु जहा हो तांकर कृपा को पाथेय करिकरी आपण मान कृपा को पाथेय करिकरी आमे सेही महान व्यक्तित्व को विषय किछि कथा कहिबा। भगवद गीतार वर्णना कर महान व्यक्ति किए ना महात्मा अनुस्तु मांग पार्थ दैविंग प्रकृति माश्रिता भजंती अन्य मनुष्यो ज्ञानता भूतादिमव्ययम। आमे आमको आम आखिरे देखा जो मान देखु आम देखा चक्षुर आम देखुचे आमको लगुच समस्त सामान मनुष्य मनुष्य भले रही कि तफात रही अधिकांश होती बद्ध जीव एवं खूब क्वचित रोचान महात्मा जमी आम देश में महात्मा गांधी रही किंतु उपाधि दि जाए महात्मा गांधी किंतु प्रकृत महात्मा होती भगवान भगवद गीत कौन प्रकृत महात्मा किए जो मैंने दैवी दैवी प्रकृति रही मत शुभुच तो हरे कृष्ण आमे अडियो मत शुभुनि किसी सीटा कहीं बंद करदल से आरटा थी शुभधारा हाँ हाँ सी पक मत शुभनि
ठीक है
हर कृष्ण तेणु ये जो कहली महात्मा को मैंने जो माने भगवान अंतरंगा शक्ति रही भगवान का अंतरंगा शक्ति ए भौतिक जगत रे समस्ते भगवान बहिरंगा शक्ति रही बद्ध जीव से तीन गुण बंदी हो रही किंतु ये महात्मा जो माने से माने मुक्त जीव से माने भगवान को सबुठ दर्शन करती तेणु प्रभुपाद महाराज जन यही भाव व्यक्तित्व भागवत वर्णना करा जाइछि जे अच्छा आम कह महाप्रभु ये जो आमर धारा ये होची ब्रह्ममाध्य गौड़ी संप्रदाय धारा ब्रह्ममाध्य गौड़ी संप्रदाय जो रही प्रथम भगवान ज्ञान दे ब्रह्मा को ब्रह्मा देले नारद को देले नारद देले व्यास को व्यास आम कथा सुझ कथा न सुनले कम कौन हाँ अच्छा हाँ नारद व्यास को देले यही भाव परंपरा आसुचे ज्ञान आम से ही संप्रदाय आसुचे कली युग वर्णना कर भविष्यन्ति अथ कलु भविष्यन्ति चत्वार संप्रदायन श्री ब्रह्म रुद्र सनक वैष्णवा कीर्ति पावन कलि युगरे ଚାରୋଟି ସମ୍ପ୍ରଦାୟ ରହିଛନ୍ତି, ସେମାନେ ଶିବଜୀ କହୁଛନ୍ତି ପାର୍ବତୀଙ୍କୁ ପଦ୍ମ ପୁରାଣରେ, ସେମାନେ ହେଉଛନ୍ତି ଅନୁମୋଦିତ ସମ୍ପ୍ରଦାୟ। ଏ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ଏଇ ସମ୍ପ୍ରଦାୟ ମାଧ୍ୟମରେ ଆସେ। ପ୍ରଭୁପାଦ ମହାରାଜ ଏ ସମ୍ପ୍ରଦାୟକୁ ଉଦାହରଣ ଦେଇଛନ୍ତି କିଭଳି ଭାବରେ, ଯେମିତି ପୋଷ୍ଟ ବକ୍ସ, ଆପଣଙ୍କର ପୋଷ୍ଟ ବକ୍ସ ରହିଛି, ଆପଣ ଯେଉଁ ଚିଠି ଲେଖିବେ ସେ ପୋଷ୍ଟ ବକ୍ସରେ ପକାଇଲେ ସେ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଇ ପହଞ୍ଚିବ, ଯେକୌଣସି ବକ୍ସରେ ପକାଇଦେଲେ ସେଇଟା ଯିବ ନାହିଁ। ସେହିଭଳି ଇଏ ଯେଉଁ ରହିଛନ୍ତି ସମ୍ପ୍ରଦାୟ, ଏ ଜ୍ଞାନ ସେହିଭଳି ଭାବରେ ସମ୍ପ୍ରଦାୟରେ ଆସୁଛି। ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି ଏବଂ ପରମ୍ପରା ପ୍ରାପ୍ତ ଏବଂ ରାଜସ୍ୱ ବିଧୁ, ଏହିଭଳି ଭାବରେ ପରମ୍ପରାରେ ସେ ଜ୍ଞାନ ଆସୁଛି। ତେଣୁ ଏହି ପରମ୍ପରାରେ ଆସୁଛନ୍ତି ଆମର ଶ୍ରୀ ପ୍ରଭୁପାଦ ମହାରାଜ, ଏ ବ୍ରହ୍ମମାଧ୍ୟ ଗୋଟେ ସମ୍ପ୍ରଦାୟରେ ଆସୁଛନ୍ତି। ତେଣୁ ସିଏ ଯେ ରହିଛନ୍ତି ମହାପ୍ରଭୁ ଆସିଥିଲେ ଜୟ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ, ଯେଇ 5000 ବର୍ଷ ତଳେ ଭଗବାନ କୃଷ୍ଣ ଆସିକି ତାଙ୍କ ଲୀଳା କରୁଥିଲେ, ଆଜି ଆମେ ତାଙ୍କର ଉତ୍ସବ ପାଳନ କରୁଛୁ, 7 ଦିନ ଧରି ତାଙ୍କ ବିଷୟରେ କଥା କହୁଛୁ, ଆମର ସନ୍ଦୀପନି ମୁନି ପ୍ରଭୁ କଥା କହୁଛନ୍ତି, 30 ତାରିଖରେ ତାଙ୍କର ଆବିର୍ଭାବ ଆମେ ପାଳନ କରିବା। ସେହି ଭଗବାନ କୃଷ୍ଣ 5000 ବର୍ଷ ତଳେ ଆସିଥିଲେ, ସେହି କୃଷ୍ଣ ଆସିଲେ ଗୌରାଙ୍ଗ ରୂପରେ, ଗୌରାଙ୍ଗ ମହାପ୍ରଭୁ ରୂପରେ ଆସିଲେ। ତେଣୁ ସିଏ ଏହି ଭଗବାନଙ୍କର ଯେଉଁ ବାଣୀ ରହିଛି, ଏ ବାଣୀକୁ ସାରା ପୃଥିବୀରେ ପ୍ରଚାର କରିବା ପାଇଁ ଚାହୁଁଥିଲେ। ମହାପ୍ରଭୁଙ୍କ ଜୀବନୀ ଆପଣ ଦେଖିବେ, ତାଙ୍କ ଜୀବନୀ ରହିଛି, ଗୌରାଙ୍ଗ ମହାପ୍ରଭୁ ଆମର ଯେଉଁ ରହିଛନ୍ତି, ଯେଉଁ ଇଏ ଋତୁରେ, ଯେଉଁ ବସନ୍ତ ଋତୁରେ ପାର୍ବଣ ପୂର୍ଣ୍ଣମୀ ଦିନ ତାଙ୍କର ଆବିର୍ଭାବ ରହିଛି, ତାଙ୍କର ବିଷୟରେ ସବୁ ବର୍ଣ୍ଣନା କରାଯାଉଛି। ତାଙ୍କ ବିଷୟରେ ମହାପ୍ରଭୁ ଜୀବନକୁ କ'ଣ କୃପା କରିବା ପାଇଁ ସେ ଆସିଛନ୍ତି। ଯେଉଁ ପ୍ରେମ ଭଗବାନ କୃଷ୍ଣ ସ୍ୱୟଂ ପ୍ରଦାନ କରିନଥିଲେ, ସେହି ପ୍ରେମକୁ ପ୍ରଦାନ କରିବା ପାଇଁ ସେ ଆସିଥିଲେ। ଭଗବାନ କୃଷ୍ଣଙ୍କ ଠାରୁ ଆହୁରି ଅଧିକ ନମ ମହାବଦାନ ନାୟ ବୋଲି କୁହାଯାଏ। ଯେଉଁ ପ୍ରେମ କୃଷ୍ଣ ପ୍ରଦାନ କରିନଥିଲେ, ସେ ପ୍ରକୃତ ସେହି ପ୍ରେମକୁ ପ୍ରଦାନ କରିଛନ୍ତି ସେହି ଭଗବାନ କୃଷ୍ଣ, ଯଦିଓ ସେ ଗୌରାଙ୍ଗ ମହାପ୍ରଭୁ ଉପରେ ଆସିଛନ୍ତି ଏବଂ ସେହି ପ୍ରେମକୁ ପ୍ରଦାନ କରିଛନ୍ତି। ଇଏ ହେଉଛନ୍ତି ମହାବଦାନ୍ୟ ଅବତାର, ମହାପ୍ରଭୁ ମହାବଦାନ୍ୟ ଅବତାର। ଏମିତି କୃଷ୍ଣ ସେ ପ୍ରେମ ପ୍ରଦାନ କରିନଥିଲେ, ତେଣୁ ମହାପ୍ରଭୁ ସେହି ପ୍ରେମକୁ ବିତରଣ କରିଛନ୍ତି, କିନ୍ତୁ ଏ ଭାରତବର୍ଷ ଭିତରେ ସେ ବିତରଣ କରିଥିଲେ। ଭାରତବର୍ଷ ବାହାରେ ସେ ବିତରଣ ଚାହିଁଥିଲେ କରିପାରିବେ ଭଗବାନ, ସେ କ'ଣ ନ କରିପାରିବେ, କର୍ତ୍ତୁମ୍ ଅକର୍ତ୍ତୁମ୍ ଅନ୍ୟଥା କର୍ତ୍ତୁମ୍ ସମର୍ଥ, ସବୁକିଛି ସେ କରିପାରିବେ, କିନ୍ତୁ ସେ ତାଙ୍କର ଭକ୍ତଙ୍କୁ ଯଶ ପ୍ରଦାନ କରିବା ପାଇଁ ସିଏ କେବଳ ଭାରତ ବିଷୟରେ ତାଙ୍କର ଏଇ କୃଷ୍ଣ ପ୍ରେମକୁ ପ୍ରଦାନ କରିଥିଲେ, ଭାରତ ବାହାରେ ସିଏ ତାଙ୍କର ଭକ୍ତଙ୍କ ପାଇଁ ଏଇ ଯଶ ରଖିବା ପାଇଁ ସେଟା ରଖିଥିଲେ। ତେଣୁ ସେ ଭବିଷ୍ୟତବାଣୀ ଦେଇଥିଲେ, ପୃଥିବୀତେ ଆସଯତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହୋଇବେ ମୋର ନାମ, ସବୁଠାରେ ଭଗବାନଙ୍କ ନାମ ପ୍ରଚାର, ହରେ କୃଷ୍ଣା 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 ହରେ ହରେ, ହରେ ରାମ 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 ହରେ ହରେ, ଭଗବାନ ନାମ ପ୍ରଚାର ହେବ। ତେଣୁ କିଏ ପ୍ରଚାର କରିବ, ମହାପ୍ରଭୁ ଚାଲିଯିବାର 500 ବର୍ଷ ପର୍ଯ୍ୟନ୍ତ ସେଇଟା ହୋଇପାରୁନଥିଲା। ମହାପ୍ରଭୁ 1486 ଆସିଥିଲେ ଏବଂ 1510 ସେ ସନ୍ନ୍ୟାସ ଗ୍ରହଣ କଲେ, ତାଙ୍କ ଜୀବନୀ ବହୁତ କଥା ରହିଛି। ତାପରେ 24 ବର୍ଷ ଆସି ଆମ ଓଡ଼ିଶାବାସୀମାନଙ୍କୁ ଧନ୍ୟ କରିଛନ୍ତି, ଓଡ଼ିଶାରେ ଆସି ସେ ରହିଲେ, ଜଗନ୍ନାଥ ପୁରୀରେ ରହିଲେ। 1534 ସେ ଇହ ଧାମକୁ ତ୍ୟାଗ କଲେ, ତାଙ୍କ ଧାମକୁ ଚାଲିଗଲେ, 48 ବର୍ଷ ବୟସ ଲୀଳା କରି 48 ବର୍ଷ ଲୀଳା କରିଛନ୍ତି, କିନ୍ତୁ ସେ ଭବିଷ୍ୟତବାଣୀ ଦେଇଥିଲେ ସବୁଠାରେ ଭଗବାନଙ୍କ ନାମ ପ୍ରଚାର ହେବ। କିନ୍ତୁ ସେ ଯେଉଁ 1534 ସେ ଚାଲିଗଲା ପରେ 1965 ପର୍ଯ୍ୟନ୍ତ, ଏତିକି ପାଖାପାଖି 400 ଉପରେ ବର୍ଷ ପର୍ଯ୍ୟନ୍ତ, 400ରୁ ଉର୍ଦ୍ଧ୍ୱ ବର୍ଷ କେହି ଏଇଟାକୁ କରିପାରୁନଥିଲେ। କିନ୍ତୁ ସେହି ଧାରାରେ ବହୁତ ଆଚାର୍ଯ୍ୟମାନେ ଆସିଛନ୍ତି, ବହୁତ ମହାନ୍ତମାନେ ଆସିଛନ୍ତି, ସେମାନଙ୍କର ଉଦ୍ୟମ ଜାରି ରହିଛି, ଉଦ୍ୟମ ଜାରି ରହିଥିଲା ମହାପ୍ରଭୁଙ୍କର ବାଣୀକୁ କିଭଳି ପ୍ରଚାର କରାଯିବ ଭାରତ ବାହାରେ। ତେଣୁ ଏହି ପରମ୍ପରାରେ ଆସୁଛନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ତାଙ୍କ ପୂର୍ବରୁ ମଧ୍ୟ ତାଙ୍କର ପିତା ଯିଏକି ଭକ୍ତି ବିନୋଦ ଠାକୁର, ସେ ହେଉଛନ୍ତି କେଦାରନାଥ ଦତ୍ତ, ଏବଂ ସେ ପୁରୀରେ ମଧ୍ୟ ଥିଲେ, ମାଜିଷ୍ଟ୍ରେଟ ଥିଲେ, ଏବଂ ଆମ ଜଗନ୍ନାଥ ମନ୍ଦିରର ସେ ମଧ୍ୟ ଦାୟିତ୍ୱରେ ଥିଲେ, ଆଡମିନିଷ୍ଟ୍ରେଟର ଥିଲେ। ତେଣୁ ସିଏ ବହୁତ ଗ୍ରନ୍ଥ ରଚନା କରିଛନ୍ତି। ଭକ୍ତିମୟ ଠାକୁର ଆମର ଛଅ ଜଣ ଗୋସ୍ୱାମୀ ଅଛନ୍ତି, ଷଡ଼ ଗୋସ୍ୱାମୀ ଶ୍ରୀ ରୂପ ସନାତନ ଭଟ୍ଟ ରଘୁନାଥ, ଶ୍ରୀଜୀବ ଗୋପାଳ ଭଟ୍ଟ ଦାସ ରଘୁନାଥ, ଏମାନେ ଷଡ଼ ଗୋସ୍ୱାମୀ ରହିଛନ୍ତି, ଆମେ ଏଇ ପରମ୍ପରାରେ ଆସୁଛନ୍ତି। ଏବଂ ଭକ୍ତିମୟ ଠାକୁରଙ୍କୁ କୁହାଯାଏ ସପ୍ତମ ଗୋସ୍ୱାମୀ। ଭକ୍ତିମୟ ଠାକୁର ଗୀତା ଭାଗବତ ଜ୍ଞାନକୁ ବଙ୍ଗାଳୀ ଭାଷାରେ ସୁନ୍ଦର ଭାବରେ ସଙ୍ଗୀତ ମାଧ୍ୟମରେ ପ୍ରଚାର କହି ଲିଖିତ ଲେଖିଦେଇ ଯାଇଛନ୍ତି, ରଚନା କରିକି ଯାଇଛନ୍ତି। ତେଣୁ ଇଏ ଭକ୍ତିମୟ ଠାକୁର ମଧ୍ୟ ସେହିଭଳି ଭାବରେ ଚାହୁଁଥିଲେ କେମିତି ବହୁତ ଇଂରାଜୀରେ ମଧ୍ୟ ତାଙ୍କର ରହିଛି କାବ୍ୟ ବା ଇଂରାଜୀରେ ସବୁ ତାଙ୍କ ଗ୍ରନ୍ଥ ସବୁ ରହିଛି, ଭାରତ ବାହାରେ ମଧ୍ୟ ସେ ପ୍ରଚାର କରୁଛି, ସେ ପଠାଉଥିଲେ, ଏସବୁ ବହୁତ କଥା ରହିଛି। ଏବଂ ସିଏ ଚାହୁଁଥିଲେ ଏଇ ଭଗବାନଙ୍କ ବାଣୀକୁ କେମିତି ପ୍ରଚାର କରାଯିବ, ସେଥିପାଇଁ ଆମର ଜଗନ୍ନାଥ ମନ୍ଦିରରେ ଯେଉଁ ବିମଳା ଦେବୀ ରହିଛନ୍ତି, ଯାହାଙ୍କ ପାଖରେ ଆମର ଯେଉଁ ଭୋଗ ଲାଗେ, ଜଗନ୍ନାଥ ପାଖରେ ଭୋଗ ଲାଗିଲା ପରେ ବିମଳା ଦେବୀଙ୍କ ପାଖରେ ସେ ଭୋଗ ଲାଗେ, ବିମଳା ଦେବୀଙ୍କ ପାଖରେ ଭୋଗ ଲାଗିଲା ପରେ ତାକୁ କୁହାଯାଏ ମହାପ୍ରସାଦ। ଏଭଳି ଭାବରେ ମହାପ୍ରସାଦ ରହିଛି, ବିମଳା ଦେବୀଙ୍କ ପାଖରେ ଲାଗେ। ସେ ବିମଳା ଦେବୀଙ୍କ ପ୍ରସାଦରୁ ଏଇ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଆସିଥିଲେ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଏତେ ଉନ୍ନତ ସ୍ତରରେ ଥିଲେ, ଯେତେବେଳେ ଥରେ ସେହି ସମୟରେ ଯେତେବେଳେ ରଥଯାତ୍ରା ହେଉଥିଲା ପୁରୀରେ, ରଥଯାତ୍ରା ଆସିକରି ସେ ସମୟ ବର୍ତ୍ତମାନ ଯେଉଁ ରହିଛି ଆମର ବଳଗଣ୍ଡି ନା କ'ଣ ସବୁ ସ୍ଥାନ ରହିଛି, ଟାଉନ୍ ଥାନା ରହିଛି, ସଦର ଥାନା, ସେଇଠି ଆମର ତାଙ୍କର ଜନ୍ମସ୍ଥାନ ଗୌଡ଼ିଏ ମଠ ଯେଉଁ ରହିଛି ସେଇଠି ସେ ଆବିର୍ଭାବ ହୋଇଥିଲେ। ଏବଂ ସେଇଠି ସେ ଯେତେବେଳେ ଛଅ ମାସ ରହିଥିଲେ ସେହି ସମୟରେ ରଥ ଆସିକି ସେଇଠି ରହିଯାଇଥିଲେ, ପାଖାପାଖି ଦୁଇ ତିନି ଦିନ ପାଖାପାଖି ରହିଯାଇଥିଲେ, ରଥ ଘୁଞ୍ଚିଲେ ନାହିଁ। ତେଣୁ ସେହି ସମୟରେ ଭକ୍ତିବିନୋଦ ଠାକୁରଙ୍କର ପତ୍ନୀ ସେହି ବିମଳା ପ୍ରସାଦଙ୍କୁ ନେଇକି ଯେତେବେଳେ ଗଲେ ଜଗନ୍ନାଥ ରଥ ଉପରୁ ଗଲେ, ସେହି ସମୟରେ ଜଗନ୍ନାଥଙ୍କର ଦଣ୍ଡାମାଳା ଯେଉଁ ରହିଛି ବା ମାଳ ରହିଛି ଫୁଲମାଳ ତାଙ୍କ ଉପରେ ପଡ଼ିଲା। ତେଣୁ ବ୍ରାହ୍ମଣମାନେ ଭବିଷ୍ୟତବାଣୀ ଦେଇଥିଲେ ଏ ଜଣେ ମହାପୁରୁଷ ହେବେ। ତେଣୁ ସେହି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଇଏ ହେଉଛନ୍ତି ଶିଷ୍ୟ ଶିଶୀମତ ଏସି ଭକ୍ତି ବେଦାନ୍ତ ସ୍ୱୟଂ ପ୍ରଭୁପାଦ ମହାରାଜ। ତାଙ୍କ ବିଷୟରେ ଯେହେତୁ ଆମକୁ ପ୍ରଥମ କୁହାଯାଇଛି କଥା କହିବା ପାଇଁ, ଆମେ କିଛି ଇଣ୍ଟ୍ରୋଡକ୍ସନ୍ ଦେବା, ଅନ୍ୟମାନେ ସବୁ ଆହୁରି ଚାରି ଜଣ ବକ୍ତା ଅଛନ୍ତି ସେମାନେ କହିବେ। ପ୍ରଭୁପାଦ ମହାରାଜ ମହାନ ବ୍ୟକ୍ତିତ୍ୱ, ମହାନ ବ୍ୟକ୍ତିତ୍ୱ, ତେଣୁ ଏ ଯେଉଁ ରହିଛନ୍ତି ଏସି ଭକ୍ତି ବେଦାନ୍ତ ସ୍ୱୟଂ ପ୍ରଭୁପାଦ ମହାରାଜ, ତାଙ୍କର ଆବିର୍ଭାବ ହୋଇଥିଲା କାଲକାଟାରେ 1896 ସେପ୍ଟେମ୍ବର 1 ତାରିଖ, ଏଇ ଯେଉଁ ଜନ୍ମାଷ୍ଟମୀ ପଡ଼ିବ ତା ପରଦିନ ଯେଉଁ ନନ୍ଦ ଉତ୍ସବ, ସେହିଦିନ ତାଙ୍କର ଆବିର୍ଭାବ ହୋଇଥିଲା କାଲକାଟାରେ। ତାଙ୍କ ନାମ ଥିଲା ଅଭୟଚରଣ ଦେ, ଅଭୟଚରଣ ଦେ, ଏବଂ ତାଙ୍କର ପିତାଙ୍କର ନାମ ଥିଲା ଗୌରମୋହନ ଦେ ଏବଂ ମାଆଙ୍କର ନାମ ଥିଲା ରଜନୀ ଦେବୀ। ରଜନୀ ଦେବୀ ଏହି ପୁତ୍ରକୁ ସେ ପ୍ରାପ୍ତ ହୋଇକରି ବହୁତ ତାଙ୍କର ବହୁତ ବହୁତ ବଡ଼ ସେ ଥିଲେ, ଜଣେ ବହୁତ ଭକ୍ତ ଥିଲେ, ବୈଷ୍ଣବ ପରିବା ବୈଷ୍ଣବ ଥିଲେ। ଆମେ ପ୍ରଭୁପାଦ ମହାରାଜଙ୍କ ଆମର ଜୀବନ ପଢ଼ିବେ ସେତେବେଳେ ସେ କୁହାଯାଇଛି, ପ୍ରଭୁପାଦ ମହାରାଜ ଆମ ଭଗବତ ଗୀତାରେ ଗୋଟେ ଶ୍ଳୋକ ରହିଛନ୍ତି, ପ୍ରଭୁପାଦ ମହାରାଜ ସେଇଟାକୁ ଉଦ୍ଧାର କରନ୍ତି ଯେ ଅଥବା ଯୋଗିନାମେବ କୁଳେ ଭବତି ଧୀମତାମ ଏତଦ୍ଧି ଦୁର୍ଲଭତରମ ଲୋକେ ଜନ୍ମ ଯଦି ଦୃଶ୍ୟମ। ଭଗବତ ଗୀତା 6 ଅଧ୍ୟାୟରେ ଭଗବାନ ଏଇଟା କହୁଛନ୍ତି, ଯେଉଁମାନେ ଅତ୍ୟନ୍ତ ଉନ୍ନତ ସ୍ତରରେ ଅଛନ୍ତି ସେମାନେ ଯୋଗୀମାନଙ୍କ ଗୃହରେ ଜନ୍ମଗ୍ରହଣ କରନ୍ତି, ଅଥବା ଯୋଗିନାମେବ କୁଳେ ଭବତି ଧୀମତାମ ମାନେ ବହୁତ ବୁଦ୍ଧିମାନ। ତେଣୁ ପ୍ରଭୁପାଦ ମହାରାଜ ଥରେ କହିଥିଲେ, ସେ ତାଙ୍କର ପିତାଙ୍କ ଉଦ୍ଦେଶ୍ୟରେ ଏକଥା କହିଥିଲେ, ସେ ଏଭଳି ଭାବରେ ଜଣେ ବିଶେଷ ଭାବରେ ଏଇଟା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ବିଷୟରେ କହିଥିଲେ। ଏବଂ ସେ ମଧ୍ୟ ଯେଉଁ ଆବିର୍ଭାବ ହୋଇଥିଲେ ତାଙ୍କର ପିତା, ସେ ମଧ୍ୟ ବହୁତ ଧନୀ ପରିବାର ଥିଲେ, ବ୍ୟବସାୟୀ ଥିଲେ, ଲୁଗା ବ୍ୟବସାୟ କରୁଥିଲେ ତାଙ୍କର ଥିଲା। ତେଣୁ ଏହିଭଳି ଭାବରେ ସେ ଆବିର୍ଭାବ ହୋଇଥିଲେ, ପିଲାଦିନରୁ ତାଙ୍କ ପିତାମାତା ବିଶେଷ ଭାବରେ ତାଙ୍କର ପିତା ଗୌରମୋହନ ଦେ ସେ ଚାହୁଁଥିଲେ ତାଙ୍କର ପୁତ୍ର କେମିତି ଭକ୍ତ ହେବ, ଯେତେବେଳେ ଜନ୍ମଗ୍ରହଣ କଲେ ପ୍ରଭୁପାଦ ମହାରାଜ ଅଭୟଚରଣ ଦେ, ତାଙ୍କ ନାମ ଥିଲା ଅଭୟଚରଣ ଦେ, ସେହି ସମୟରେ ତାଙ୍କର ଜାତକର୍ମ ସଂସ୍କାର ହେଉଥିଲା, ସେହି ସମୟରେ ଜ୍ୟୋତିଷମାନେ ଭବିଷ୍ୟତବାଣୀ ଦେଇଥିଲେ, ଇଏ ଜଣେ ମହାନ ଧାର୍ମିକ ନେତା ହେବେ ଏବଂ ଭାରତ ବାହାରେ ଭଗବାନ କଥା ପ୍ରଚାର କରିବେ। ଭାରତ ବାହାରେ ଯେଉଁ ରହିଛି ଏଇଟାକୁ କହନ୍ତି ଆମର ଭାରତବର୍ଷରେ ବା ଓଡ଼ିଶାରେ ଏଇଟା କଳାପାଣି ବୋଲି କହନ୍ତି, ଭାରତ ବାହାରକୁ କେହି ଯାଆନ୍ତି ନାହିଁ ଭାରତୀୟ ଲୋକମାନେ। କିନ୍ତୁ ଯାହା ଏଇଭଳି ଭାବରେ ତାଙ୍କୁ ଭବିଷ୍ୟତବାଣୀ ଦିଆଯାଇଥିଲା, ଏବଂ ସେଇଠି ମଧ୍ୟ କୁହାଯାଇଥିଲା ସେ 108ଟି ମନ୍ଦିର ସ୍ଥାପନ କରିବେ, 108 ମନ୍ଦିର ସ୍ଥାପନ କରିଥିଲେ, ଯାହାଙ୍କ ଆବିର୍ଭାବ ସମୟରେ ଏ ଭବିଷ୍ୟତବାଣୀ ଦିଆଯାଇଥିଲା। ତେଣୁ ଏହିଭଳି ଭାବରେ ଅଭୟଚରଣ ପିଲାଦିନରୁ କାଲକାଟାରେ ଯେଉଁ ରହିଥିଲେ ସେଠି ଗୋଟେ ମନ୍ଦିର ରହିଛି, ତାଙ୍କ ପିଲା ପିତାମାତା ବିଶେଷ ଭାବରେ ଗୌରମୋହନ ଦେ ଭଗବାନଙ୍କ ଭକ୍ତ। ସନ୍ଧ୍ୟାବେଳେ ରାତିରେ ବିଜନେସ୍ ସରିଲା ପରେ ସେ ଆସନ୍ତି, ପିଲାମାନେ ଶୋଇପଡ଼ିଥିବେ ଶୋଇପଡ଼ିଥିବେ କିନ୍ତୁ ସେ ଆସିକି ପୂଜା କରିବେ। ପ୍ରଭୁପାଦ ମହାରାଜ ଜୀବନୀ ପଢ଼ିଲେ ଦେଖିବେ ସେଠି ଲେଖା ହେଇଥିବ, ଯେତେବେଳେ ସେ ପୂଜା କରୁଥିବେ ଟିଙ୍ଗ 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 କରୁଥିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ, ଏଇଭଳି ଭାବେ ପୂଜା କରୁଥିବେ। ଏବଂ ଆମର ଅଭୟଚରଣ କହୁଛନ୍ତି ଆମେ ଶୋଇପଡ଼ିଥିବୁ କିନ୍ତୁ ଆମକୁ ସେ ଶବ୍ଦ ସବୁ ଶୁଭେ। ଏଇ ଭକ୍ତ ହେବାଟା ଏତେ ସହଜ ନୁହଁ। ଜଣେ କୁହାଯାଇଛି ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, ଏହି ରୂପେ ବ୍ରହ୍ମାଣ୍ଡ ଭ୍ରମିତେ କୌଣ ଭାଗ୍ୟବାନ ଜୀବ ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜ। ଯେଉଁମାନେ ପ୍ରକୃତରେ ଭାଗ୍ୟବାନ ସେମାନେ ଏଇ ଗୁରୁଦେବଙ୍କର କୃପାରୁ କୃଷ୍ଣଙ୍କର କୃପାରୁ ଏଇ ଭକ୍ତିଲତାକୁ ପ୍ରାପ୍ତ ହୁଅନ୍ତି, ଭକ୍ତିଲତା ପ୍ରାପ୍ତ ହୁଅନ୍ତି। ତେଣୁ କ'ଣ ଆସୁଛି ମେସେଜ ଦେଖୁଥିବେ, ଭକ୍ତିଲତା ପ୍ରାପ୍ତ ହୁଅନ୍ତି। ତେଣୁ ଇଏ ଯେଉଁ ଅଭିଚରଣ ପିଲାଦିନରୁ ସେଇଭଳି ଭାବରେ ତାଙ୍କ ପିତା ତାଙ୍କୁ ଗୋଟେ ଦେଇଥିଲେ ରାଧାକୃଷ୍ଣ ମୂର୍ତ୍ତି ଦେଇଥିଲେ, ପିଲାଦିନରୁ ସେ ମୂର୍ତ୍ତି ଦେଇ ଖେଳୁଥିଲେ। ଏ ଭକ୍ତ ଯେଉଁମାନେ ଯେଉଁମାନେ ମହାନ ବ୍ୟକ୍ତି ତାଙ୍କର ଲକ୍ଷଣ ହେଉଛି ଏଇଟା। ଭାଗବତରେ ବର୍ଣ୍ଣନା କରାଯାଇଛି ଯେ ପରୀକ୍ଷିତୋର୍ଥ ରାଜସେ ଜନ୍ମ କର୍ମ ବିଳାପନମ ସଂସ୍ଥାଂଚ ପାଣ୍ଡୁପୁତ୍ରାଣାମ ବକ୍ଷେ କୃଷ୍ଣ କଥୋଦୟମ। ଜଣେ ମହାନ ବ୍ୟକ୍ତିମାନେ କେମିତି ଜାଣିବା, ତାଙ୍କ ଜନ୍ମରୁ। ପରୀକ୍ଷିତ ମହାରାଜ ମଧ୍ୟ ସେଇଭଳି ଭାବରେ ଥିଲେ। ସୁତ ଗୋସ୍ୱାମୀ ନୈମିଷାରଣ୍ୟରେ ସୌନକାଦି ଋଷିମାନଙ୍କୁ କହୁଛନ୍ତି ତାଙ୍କ ଜନ୍ମ କର୍ମ ଏବଂ ସଂସ୍ଥା ବା ଯେଉଁ ଅନ୍ତିମ ସମୟ, ଅନ୍ତିମ ସମୟ ଏ ତିନୋଟି ବିଷୟରେ ଜନ୍ମ ଜୀବନ ସାରା ଯେଉଁ କାର୍ଯ୍ୟ କଲେ ଏବଂ ଅନ୍ତିମ ସମୟ ପର୍ଯ୍ୟନ୍ତ ମଧ୍ୟ ମୃତ୍ୟୁ ସମୟରେ ମଧ୍ୟ ଯଦି ଆଲୋଚନା କରିବା ତାହେଲେ ଭଗବାନ କଥା ଆସିବ। ତେଣୁ ଏଇଥିରୁ ଜାଣିବା ଇଏ ହେଉଛନ୍ତି ମହାନ ବ୍ୟକ୍ତି ପ୍ରଭୁପାଦ ମହାରାଜ। ସେଇଭଳି ଭାବରେ ଛୋଟ ପିଲାଦିନରୁ ଭଗବାନଙ୍କର ପୂଜା କରୁଥିଲେ, ତାଙ୍କ ପିତା ଯେଉଁଭଳି ଭାବରେ ପୂଜା କରୁଥିଲେ ସେଇଭଳି ଭାବରେ ପୂଜା କରୁଥିଲେ ସେ ପିଲାଦିନରୁ। ଇଏ ମହାନ ବ୍ୟକ୍ତିଙ୍କର ଲକ୍ଷଣ ହେଉଛି ଏଇଟା, ପିଲାଦିନ ସେ କେବେ ଭଗବାନ ଭୁଲନ୍ତି ନାହିଁ, କେବେ ଭଗବାନ ଭୁଲନ୍ତି ନାହିଁ। ଇଏ ହେଉଛନ୍ତି ମୁକ୍ତ ଜୀବ, ଆମେ ହେଉଛେ ବଦ୍ଧ ଜୀବ, ଆମେ କେବେ ଭଗବାନଙ୍କୁ ଜାଣିନାହିଁ ବା ଚିନ୍ତା କରୁନାହିଁ। ଇଏ ବଦ୍ଧ ଜୀବ ଆଉ ମୁକ୍ତ ଜୀବ ଭିତରେ ତଫାତ୍ ହେଉଛି ଏଇଟା। ବଦ୍ଧ ଜୀବ ଭଗବାନଙ୍କୁ କେଉଁଠି ଦେଖିପାରନ୍ତି ନାହିଁ, କିନ୍ତୁ ମୁକ୍ତ ଜୀବ ଭଗବାନଙ୍କୁ ସବୁଠାରେ ଦର୍ଶନ କରନ୍ତି। ମହାତ୍ମାନସ୍ତୁ ମାଙ୍କ ପାର୍ଥ ଦୈବୀ ପ୍ରକୃତି ମା ସୀତା, ଭଗବାନଙ୍କର ଅନ୍ତରଙ୍ଗ ଶକ୍ତିରେ ସେମାନେ ଥାଆନ୍ତି, ସେମାନେ ସବୁଠାରେ ଭଗବାନଙ୍କୁ ଦର୍ଶନ କରନ୍ତି। ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି ଯେ ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି ସର୍ବତ୍ର ହଏ ନିଜ ଇଷ୍ଟଦେବ ସ୍ମୃତି। ଆମେ ବଦ୍ଧ ଜୀବ ସେମାନେ କ'ଣ ଦେଖନ୍ତି ନା ଇଏ ହେଉଛି ସ୍ଥାବର ବା ଗଛଲତା ଇତ୍ୟାଦି ଗୋଟେ ସ୍ଥାନରେ ରହୁଛନ୍ତି ବା ଜଙ୍ଗମ ଯେଉଁମାନେ ଚାଲି ବୁଲି ପାରୁଛନ୍ତି ମନୁଷ୍ୟ ଇତ୍ୟାଦି ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି, କିନ୍ତୁ ସେମାନେ ସେ ଗଛଲତା ଦେଖନ୍ତି ନାହିଁ, ସେମାନେ ସବୁଠି ଭଗବାନଙ୍କୁ ଦର୍ଶନ କରନ୍ତି। ସର୍ବତ୍ର ହଏ ନିଜ ଇଷ୍ଟଦେବ ସ୍ଫୁର୍ତ୍ତି, ଏ ମହାନ ବ୍ୟକ୍ତିଙ୍କର ଲକ୍ଷଣ, ସବୁଠାରେ ସେ ଭଗବାନ ଦର୍ଶନ କରିବେ। ତେଣୁ ପ୍ରଭୁପାଦ ମହାରାଜ ପିଲାଦିନରୁ ସେହିଭଳି ଭାବରେ ଭଗବାନ ପୂଜା କରୁଥିଲେ ପିଲାଦିନରୁ। ଏବଂ ଆମର ସବୁ ବିଭିନ୍ନ ପାଞ୍ଚ ଜଣ ବକ୍ତା ରହିଛନ୍ତି, ବିଭିନ୍ନ ଟପିକ୍ ରହିଛି, ତାଦେହରେ ଗୋଟିଏ ଟପିକ୍ ରହିଛି ରଥଯାତ୍ରା। ଆମର ସନ୍ଦୀପନିମନ ପ୍ରଭୁ ଗୋଟେ ଦିନ ପରେ ସେ କହିବେ ସେଇଟା। ସେ ଛୋଟ ପିଲା ଯେତେବେଳେ ହେଇଥିଲେ ସେହି ସମୟରେ କାଲକାଟାରେ ଗୋଟେ ରଥ ତିଆରି କରିଥିଲେ, ରଥ ତିଆରି କରିକିରି ସେଟାକୁ ରଥ ଟାଣୁଥିଲେ, ଯେମିତି ପୁରୀରେ ରଥଯାତ୍ରା ରହିଛି ସେଭଳି ଭାବରେ କରୁଥିଲେ। ଏ ଗୋଟେ ଦିନ ଆସିଲା ସାରା ପୃଥିବୀରେ ସେ ରଥଯାତ୍ରା ଆରମ୍ଭ କଲେ, ରଥଯାତ୍ରା ସାନଫ୍ରାନ୍ସିସ୍କୋରେ ଆରମ୍ଭ ହେଇଥିଲା, ପ୍ରଭୁ କହିବେ ସେ ବିଷୟରେ। ତେଣୁ ଇଏ ଯେଉଁ ରହିଛି ଜଗନ୍ନାଥ, ଜଗତର ନାଥ, ହିନ୍ଦୁ ନାଥ ନୁହଁ ବା ଓଡ଼ିଶା ନାଥ ନୁହଁ ବା ପୁରୀ ନାଥ ନୁହଁ, ଏ ଜଗତର ନାଥ। ଆଜି ପ୍ରଭୁପାଦ ମହାରାଜଙ୍କର ଜଗନ୍ନାଥ କୃପା ପ୍ରାପ୍ତ ହୋଇଛନ୍ତି, ଯାହା ପାଇଁକି ଜଗତନାଥକୁ ଜଗନ୍ନାଥ ପ୍ରତିଷ୍ଠା କରିଛନ୍ତି। ଜଗତରେ ସାରା ପୃଥିବୀରେ ଆପଣ ଯଦି ଯିବେ, ଭାରତ ବାହାରକୁ ଯିବେ, ସାରା ପୃଥିବୀରେ ଇସ୍କନ କେନ୍ଦ୍ର ରହିଛି। ଆମେ ମଧ୍ୟ ଯାଇଛୁ ଭାରତ ବାହାରକୁ, ବହୁତ ସ୍ଥାନକୁ ଯାଇଛୁ, ଦେଖିଛୁ ଭାରତ ବାହାରକୁ ଗଲେ ଆପଣ କେଉଁଠି ଖାଇବାକୁ ପାଇବେ ନାହିଁ, ଯେଉଁମାନେ ଭଗବାନ ଭକ୍ତ କୁଆଡ଼େ ଖାଇବାକୁ, ଗୋଟେ ଭେଜିଟେରିଆନ୍ ଫୁଡ଼୍ କ'ଣ ସେମାନେ ଜାଣନ୍ତି ନାହିଁ, ଫୁଡ଼୍ ମାନେ ସବୁ ନନଭେଜ୍ ଫୁଡ଼୍ ଏଇସବୁ ରହିଛି, କିନ୍ତୁ ପ୍ରଭୁପାଦଙ୍କ ଉପରୁ ଭାରତ ବାହାରେ ଆମର ଇସ୍କନ କେନ୍ଦ୍ର ରହିଛି, ସେଠି ବହୁତ ସୁନ୍ଦର ଭାବେ ପ୍ରସାଦ ସବୁ ମିଳୁଛି, ଭଗବାନ ପ୍ରସାଦ ମହାପ୍ରସାଦ ଗୋବିନ୍ଦେ ନାମ ବ୍ରହ୍ମଣୀ ବୈଷ୍ଣବେ ସ୍ୱଳ୍ପ ପୁଣ୍ୟ ବତାଙ୍କର ଆଦନ ବିଶ୍ୱାସ ନୈବ ଜାୟତେ, ଏ ଯେଉଁ ମହାପ୍ରସାଦ ଏ ସାଧାରଣ ଖାଦ୍ୟ ନୁହଁ, ଏସବୁ ବହୁତ କଥା ରହିଛି। ତେଣୁ ଏହି ପ୍ରଭୁପାଦଙ୍କ ଉପରୁ ଆଜି ଏହିସବୁ ହେଇଛି, ଛୋଟ ପିଲାଦିନରୁ ସେ ରଥଯାତ୍ରା ଆରମ୍ଭ କରିଥିଲେ, ସେ ବିଷୟରେ ଆମେ ଗୋଟେ ଟପିକ୍ ରହିଛି ସେ କୁହାଯିବ। ତେଣୁ ଏହିଭଳି ଭାବରେ ପିଲାଦିନରେ ବଡ଼ ହେଲେ ସ୍କୁଲ ପଢ଼ିବା ପାଇଁ ଗଲେ, ସ୍କୁଲ ଯେତେବେଳେ ଯାଉଥିଲେ ସେ ସମୟରେ ପ୍ରଭୁ ଅଭୟଚରଣ ସେ ଚାହୁଁନଥିଲେ ସ୍କୁଲ ଯିବା ପାଇଁ, ହଁ ବର୍ଣ୍ଣନା କରାଯାଏ ତାଙ୍କ ଜୀବନରେ, ତାଙ୍କ ପିତା କହନ୍ତି ହଉ ଠିକ୍ ଅଛି ସେ ନଯାଉ, କିନ୍ତୁ ତାଙ୍କ ମା ରଜନୀ ଦେବୀ ଜବରଦସ୍ତି ନେଇକି ତାଙ୍କର ଗୌରାଙ୍ଗ ଜଣେ ସେବକ ଥିଲେ, ସେବକ ମାଧ୍ୟମ ନେଇକରି ସ୍କୁଲକୁ ଛାଡ଼ନ୍ତି, ହଁ ସ୍କୁଲ ପାଠ ପଢ଼ୁଥିଲେ, ତାପରେ କଲେଜ ପଢ଼ିଲେ, କଲେଜରେ ସେ ସମୟରେ ବ୍ରିଟିଶ ଇଏ ଚାଲିଥିଲା, ବ୍ରିଟିଶ ରାଜତ୍ୱ ଚାଲୁଥିଲା, ତେଣୁ ବ୍ରିଟିଶର୍ସମାନେ ସେମାନେ ଆମର ବୈଦିକ ସଂସ୍କୃତିକୁ ବୁଝିପାରିବେ ନାହିଁ। ପ୍ରଭୁପାଦ ମହାରାଜ ତାଙ୍କର ଜୀବନୀ ପଢ଼ିଲେ ଆପଣ ସବୁ ଦେଖିବେ, ପ୍ରଭୁପାଦ ମହାରାଜଟାକୁ ଚାହୁଁନ ଏସବୁ ଯେଉଁ ସେମାନଙ୍କର ଯେଉଁ ଶିକ୍ଷା ହେଉଥିଲା, ସାଇକୋଲୋଜିରେ ଜଣେ ଥିଲେ ପ୍ରଫେସର, ତାଙ୍କର ନାଁ କ'ଣ ମନେ ପଡ଼ୁନି, ସେ ଥିଲେ, ସେ ଏଇ ଯେଉଁ ଆମର ବୈଦିକ ସଂସ୍କୃତିକୁ ସେ ବୁଝିପାରନ୍ତି ନାହିଁ, ସେ କ'ଣ ଏସବୁ ମନଗଢ଼ା ଜିନିଷ ସବୁ ରହିଛି। ଗୋଟେ ଉଦାହରଣ ଖାଲି ଦେବା, ସେ କହନ୍ତି ପୂର୍ବଜନ୍ମର କ'ଣ କଥା ରହିଛି, କିଏ ସାକ୍ଷୀ ରହିଛି, ଆମେ ପୂର୍ବଜନ୍ମରେ କ'ଣ କାର୍ଯ୍ୟ କରୁଥିଲେ ତାର କିଏ ସାକ୍ଷୀ ରହିଛି, ଜଣେ ଫଳ ପ୍ରାପ୍ତ ହେବା ପାଇଁ ହେଲେ ତାର ଜଣେ ସାକ୍ଷୀ ଦରକାର, ଏ ସାକ୍ଷୀ ହଁ ଏ କାର୍ଯ୍ୟ କରିଥିଲେ ସେଥିପାଇଁ ସେ ଏ ଫଳ ପାଇବେ, କିଏ ସାକ୍ଷୀ ରହିଛି, କିନ୍ତୁ ଆମର ବୈଦିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି କିଏ ସାକ୍ଷୀ, ଭଗବାନ ସାକ୍ଷୀ, ଗତିର୍ଭତା ପ୍ରଭୁ ସାକ୍ଷୀ ନିବାସ ଶରଣଂ ଶ୍ରୁତ, ଭଗବାନ ସାକ୍ଷୀ, କେତେ ଜନ୍ମରେ କ'ଣ ଆମେ କରିଛୁ ଭଗବାନ ସବୁ ଜାଣନ୍ତି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ବେଦାହମ ସମତୀତାନି ବର୍ତ୍ତମାନାନି ଚାର୍ଜୁନ ଭବିଷ୍ୟାଣି ଚ ଭୂତାନି ମାଙ୍କୁ ବେଦନ କଶ୍ଚନ, ଭଗବାନ ସବୁକିଛି ଜାଣନ୍ତି। ତେଣୁ ଏଇଟାକୁ ପ୍ରଭୁପାଦ ମହାରାଜ ଯେତେବେଳେ କହନ୍ତି ସେମାନେ ଏଇଟାକୁ ଗ୍ରହଣ କରନ୍ତି ନାହିଁ, ପ୍ରଭୁପାଦ ମହାରାଜ ସେଥିରେ ବହୁତ ଅସନ୍ତୁଷ୍ଟ ହୁଅନ୍ତି। ଏହିଭଳି ଭାବରେ ଯାହା ହଉ ସେ ଯେଉଁ ଗ୍ରାଜୁଏସନ୍ କରୁଥିଲା ବେଳେ ସେହି ସମୟରେ ମହାତ୍ମା ଗାନ୍ଧୀଙ୍କର ଯେଉଁ ନନ୍ କୋପରେସନ୍ ଯେଉଁ ବ୍ରିଟିଶର୍ସମାନଙ୍କ ବିରୁଦ୍ଧରେ ଯେଉଁ କାର୍ଯ୍ୟ ଇଏ ରହିଥିଲା, ବ୍ରିଟିଶମାନଙ୍କ ବିରୁଦ୍ଧରେ ସବୁ ଆନ୍ଦୋଳନ କରିଥିଲେ, ପ୍ରଭୁପାଦ ମହାରାଜ ମଧ୍ୟ ସେଥିରେ ଯୋଗ ଦେଇଥିଲେ, ସେ ଚାହୁଁଥିଲେ ଆମ ଭାରତ କେମିତି ସ୍ୱାଧୀନ ହେବ କହିକିରି ମହାତ୍ମା ଗାନ୍ଧୀଙ୍କ ସହିତ ଯୋଗ ଦେଇଥିଲେ। ସୁଭାଷ ବୋଷ ତାଙ୍କର ଗୋଟିଏ ବର୍ଷ ସିନିୟର ଥିଲେ ସେ ସୁଭାଷ ବୋଷ, ହଁ କାଲକାଟାରେ ଏସବୁ ରହିଛି କଥା। ତେଣୁ ସେହି ସମୟରେ ପ୍ରଭୁପାଦମାନଙ୍କ ଜୀବନୀ ଅଲଗା ରହିଛି, ଭଗବାନଙ୍କ ଦ୍ୱାରା ପ୍ରଦତ୍ତ, ଆମେ ତାଙ୍କର ଗୋଟିଏ କଥା କହିଦେବା ଭୁଲିଯିବା, ତାଙ୍କୁ ଯେଉଁ ଆମେ ପ୍ରାର୍ଥନା କରୁଛେ ତାଙ୍କୁ ପ୍ରଣାମ କରୁଛେ ଆମେ କହିଦେଇଛି ସେଇଟା, ନମଃ ବିଷ୍ଣୁପାଦାୟ କୃଷ୍ଣ ପ୍ରେଷ୍ଠାୟ ଭୂତଳେ ଶ୍ରୀମତେ ଭକ୍ତି ବେଦାନ୍ତ ସ୍ୱାମୀ ତିନାମିନେ, ସେ ହେଉଛନ୍ତି ଭଗବାନଙ୍କ ଦ୍ୱାରା ପ୍ରେରିତ ହୋଇକି ଆସିଛନ୍ତି, ଏବଂ ସେ କ'ଣ ନା ନମସ୍ତେ ସାରସ୍ୱତୀ ଦେବେ, ଏଇ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ବିଷୟରେ ଆମେ କଥା କହିଲେ ତାଙ୍କ ବିଷୟରେ ମୋତେ କହିବା, ସିଏ ହେଉଛନ୍ତି କ'ଣ ତାଙ୍କର ଶିଷ୍ୟ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ଶିଷ୍ୟ, ଏବଂ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ। ପ୍ରଭୁପାଦ ମହାରାଜଙ୍କର ଇଏ ହେଉଛି ତାଙ୍କର ଜୀବନରେ ସଂକ୍ଷେପରେ ଯଦି କୁହାଯିବ ତାହେଲେ ଏଇଟା, ନିର୍ବିଶେଷ କେଉଁମାନେ ଯେଉଁମାନେ ଭଗବାନଙ୍କର କୌଣସି ରୂପ ନାହିଁ ବୋଲି କହନ୍ତି ସେମାନେ ନିର୍ବିଶେଷବାଦୀ, ହଁ ନିର୍ବିଶେଷ ଶୂନ୍ୟବାଦୀ, ଶୂନ୍ୟବାଦୀ କେଉଁମାନେ ନା ବୌଦ୍ଧ, ବୌଦ୍ଧମାନେ ଶୂନ୍ୟ ବୋଲି କହନ୍ତି, ଏବଂ ପାଶ୍ଚାତ୍ୟ ଦେଶ ତାରିଣୀ, ପାଶ୍ଚାତ୍ୟ ଦେଶ କହିଲେ ବହୁତ ପ୍ରକାର ପାପି ରହିଛନ୍ତି, ଭାଗବତ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି, ଆପଣ ପଢ଼ିଲେ ଜାଣିବେ ସେଇଟା, କିରାତ ଗୁଣ ଆନ୍ଧ୍ର ପୁଲିନ୍ଦ ପୁର୍କସା ଆବିର ଶୁମ୍ଭା ଜବନା ଖସାଦୟ ଜେନୀ ଚେ ପା ପା ଯଦପା ଶ୍ରେୟା ଶ୍ରେୟା ଶୁଦ୍ଧନ୍ତି ତସ୍ମୈ ପ୍ରଭୁଷ୍ଟମୀ ନବ, ଏମାନେ ଏତେ ପାପି ରହିଛନ୍ତି ସୁଖଦେବ ଗୋସ୍ୱାମୀ ତାର କହିପାରିଲେ ନାହିଁ, ଖାଲି କହିଦେଲେ ଆହୁରି ବହୁତ ପାପି ରହିଛନ୍ତି, କିନ୍ତୁ ଏମାନେ ସବୁ ପବିତ୍ର ହୋଇଯିବେ ଜଣେ ଭଗବାନଙ୍କର ଶୁଦ୍ଧ ଭକ୍ତଙ୍କର ଆଶ୍ରୟ ନେଲେ। ଆଜି ସେହିଭଳି ଭାବେ ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟ ଜଗତକୁ ତାରଣ କରିଛନ୍ତି, ତାଙ୍କୁ ଉଦ୍ଧାର କରିଛନ୍ତି, ତାଙ୍କର ମହାନ ଅବଦାନ ରହିଛି, ଆମର ବହୁତ ବଡ଼ ସୌଭାଗ୍ୟ ଆମକୁ ତାଙ୍କ ବିଷୟରେ କିଛି କହିବା ପାଇଁ ସୁଯୋଗ ପ୍ରଦାନ କଲେ, ଏବଂ ଆପଣମାନଙ୍କୁ ସେ ବିଷୟରେ ଶୁଣିବା ପାଇଁ ସୁଯୋଗ ପ୍ରଦାନ କଲେ, ଏ ଭଗବାନ କୃପା, ବହୁତ ବଡ଼ ବ୍ୟକ୍ତିତ୍ୱ ସିଏ, ହଁ ଏଭଳି ବ୍ୟକ୍ତିତ୍ୱ ମିଳିବା ପୂର୍ବରୁ କେହି ନଥିଲେ କା ଭବିଷ୍ୟତ କେହି ହେବେ ନାହିଁ, ଏସବୁ କଥା ରହିଛି। ଆମର ସୀମିତ ସମୟ ରହିଛି ଆମର ଟପିକ୍ ଉପରେ କହିବା। ତେଣୁ ଏଇଭଳି ଭାବରେ ଯେତେବେଳେ ସେ ଚାହୁଁଥିଲେ ଭାରତକୁ କେମିତି ସ୍ୱାଧୀନ କରାଯିବ ସେଥିପାଇଁ ସେ ମହାତ୍ମା ଗାନ୍ଧୀଙ୍କ ସହିତ ଯୋଗ ଦେଇଥିଲେ। କିନ୍ତୁ ତାଙ୍କର ମାନେ ତାଙ୍କର ଜଣେ ବନ୍ଧୁ ଥିଲେ ମଲ୍ଲିକ ବୋଲି ଜଣେ ରହିଛନ୍ତି, ବହୁତ ଧନୀ ବ୍ୟକ୍ତି ମଲ୍ଲିକ ବୋଲି ରହିଛନ୍ତି। ସେ ତାଙ୍କୁ ନେଇକରି ଗଲେ ଏଇ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ତାଙ୍କ ପାଖକୁ କହିଲେ। ତାଙ୍କର ପିତା ଯେଉଁ ଗୌରମଣଦେବ ସବୁ ତାଙ୍କର ଗୃହକୁ ବହୁତ ସାଧୁ ଆସନ୍ତି, ବହୁତ ସାଧୁ ଆସନ୍ତି, ବହୁତ ସାଧୁମାନଙ୍କର କଥାବାର୍ତ୍ତା ଜାଣିଛନ୍ତି ସେ, ଏସବୁ ରହିଛି। କିନ୍ତୁ ପ୍ରକୃତ ଶୁଦ୍ଧ ସାଧୁ ମିଳିବା ବଡ଼ କଷ୍ଟ। ତେଣୁ ପ୍ରଭୁ ଅଭୟଚରଣଙ୍କର ଏ ସାଧୁମାନଙ୍କ ଉପରେ ଏତେ ବିଶ୍ୱାସ ନଥିଲା। କିନ୍ତୁ ମଲ୍ଲିକ ଯେତେବେଳେ ତାଙ୍କର ବନ୍ଧୁ କହିଲେ ଜଣେ ସାଧୁ ଅଛନ୍ତି କାଲକାଟାର ଉଲଟ ଡଙ୍ଗା ବୋଲି ରହିଛି, ତାଙ୍କର ଆଶ୍ରମ ସ୍ଥାନ ରହିଛି, ସେଇଠିକି ଯିବା ପାଇଁ ତାଙ୍କୁ କହିଲେ। ସେ ଚାହୁଁନଥିଲେ କିନ୍ତୁ ତାଙ୍କୁ ସେ ଜବରଦସ୍ତି ନେଇକରି ଗଲେ। 1922 ମସିହାର କଥା, 1922 ମସିହା ଜୀବନର ଟର୍ଣ୍ଣିଂ ମୋଡ଼ ଆସିବ ଏଇଭଳି ଭାବରେ ଆପଣମାନଙ୍କ ଜୀବନ ମଧ୍ୟ ଆସିବ। 1922 ମସିହାରେ ଯେତେବେଳେ ଗଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯେତେବେଳେ ତାଙ୍କୁ ଦେଖିଲେ, ସେହି ସମୟରେ ସେ ନ୍ୟୁଜ୍ ପେପର୍ମାନଙ୍କ ସହିତ ତାଙ୍କ ସହ ସମ୍ବାଦଦାତାମାନଙ୍କ ସହିତ ଆଲୋଚନା ଚାଲିଥିଲା, ବହୁତ ଇମ୍ପୋର୍ଟାଣ୍ଟ ଟପିକ୍ ମାନେ ମିଟିଂ ଥିଲା। କିନ୍ତୁ ଇଏ ଯେତେବେଳେ ଆସି ପହଞ୍ଚିଲେ ସେଇଟାକୁ ସେ ବନ୍ଦ କରି ତାଙ୍କୁ କହିଲେ, କହିଲେ ତୁମେ ସବୁ ଶିକ୍ଷିତ ପିଲା ଇଂରାଜୀ ଭାଷା ଶିକ୍ଷା କରିଛ, ତେ ପାଶ୍ଚାତ୍ୟ ଜଗତରେ ଗୌରାଙ୍ଗ ବାଣୀ କାହିଁକି ପ୍ରଚାର କରୁନାହୁଁ, ତାଙ୍କ କେଉଁଠି ଚିହ୍ନା ପରିଚୟ ନାହିଁ, କିଛି ନାହିଁ, ନୂତନ ଭାବରେ ଦେଖା ହେଉଛନ୍ତି, ଏଇଭଳି ଭାବରେ କହିଲେ। ତେଣୁ ଅଭୟଚରଣ ତାଙ୍କୁ କହିଲେ ଯେ ଆମେ ବର୍ତ୍ତମାନ ପରାଧୀନ ଅବସ୍ଥାରେ ରହିଛୁ, ଆମ କଥା କିଏ ଶୁଣିବ। ତେଣୁ ସିଏ କହିଲେ ନା, ଇଏ ଭଗବାନ କଥା ଏତେ ଜରୁରୀ ଯେ କୌଣସି ଦେଶର ରାଜନୈତିକ ପରିସ୍ଥିତି ଉପରେ ନିର୍ଭର କରେ ନାହିଁ। ଏହି କଥାଟି ଯେତେବେଳେ ଶୁଣିଦେଲେ ତାଙ୍କର ତାଙ୍କର ହୃଦୟରେ ଗୋଟେ ରେଖାପାତ ହେଲା, ପରିବର୍ତ୍ତନ ଆସିଲା। କହିଲେ ବହୁତ ସାଧୁଙ୍କୁ ମୁଁ ଭେଟିଛି, ଏଭଳି ସାଧୁଙ୍କୁ ମୁଁ ଦେଖିନଥିଲି, ପ୍ରଥମଥର ପାଇଁ ଦେଖିଲି। ତେଣୁ ଜୀବନ ତାଙ୍କ ହୃଦୟରେ ତାଙ୍କୁ ଗୁରୁ ରୂପରେ ଗ୍ରହଣ କଲେ, 1922 ମସିହାର କଥା। ତେଣୁ ତା'ପରଠୁ ତାଙ୍କର ଜୀବନର ମୋଡ଼ ବଦଳିଗଲା। ସେ ଯେଉଁ ଭାରତ ସ୍ୱାଧୀନତା ପାଇଁ ଲାଗିଥିଲେ ସେଥିପାଇଁ ନଡ଼ାଗିରି, ଏ ଆମେ ଯେଉଁ ପରାଧୀନ ଅବସ୍ଥାରେ ରହିଛେ, ମାୟାର ଅଧୀନରେ ଆମେ ରହିଛେ, ତ୍ରିଗୁଣ ମଧ୍ୟରେ ରହିଛେ, ସତ୍ୟ ରଜ ତିନି ଗୁଣ ଭିତରେ ଆମେ ବନ୍ଦୀ ହେଇକି ରହିଛେ। ଆମର ଯଦିଓ ଭାରତବର୍ଷ ସ୍ୱାଧୀନ ହୋଇଗଲା, କିନ୍ତୁ ଆମେ ଏଇ ଯେଉଁ ମାୟାର ଅଧୀନରେ ରହିଛେ, ମାୟାରୁ ଆମେ ସ୍ୱାଧୀନ ହୋଇପାରିନାହିଁ। ତେଣୁ ଆମକୁ କେମିତି ସ୍ୱାଧୀନ କରାଯିବ, ମାୟାର ଅଧୀନରୁ ସ୍ୱାଧୀନ କରାଯିବ, ସେଥିପାଇଁ ସେ ବ୍ରତି ହେଲେ। ଇଏ ବଡ଼ ସ୍ୱାଧୀନତା ଏଇଟା ଆମର। ପ୍ରଭୁପାଦ ମହାରାଜ କହନ୍ତି, ରିଅଲ୍ ଇଣ୍ଡିପେଣ୍ଡେନ୍ସ ଇଜ୍ କମ୍ପ୍ଲିଟ୍ ଡିପେଣ୍ଡେନ୍ସ ଅନ୍ ଦ ମର୍ସି ଅଫ୍ ଦି ଲର୍ଡ଼, କମ୍ପ୍ଲିଟ୍ ଫେଟ୍ ଅନ୍ ଦି ମର୍ସି ଅଫ୍ ଦି ଲର୍ଡ଼, ଦିସ୍ ଇଜ୍ ରିଅଲ୍ ଇଣ୍ଡିପେଣ୍ଡେନ୍ସ। ଆମେ ଭାରତ ବ୍ରିଟିଶ ଅଧୀନରୁ ଯଦିଓ ସ୍ୱାଧୀନତା ହୋଇଯାଇଛି, ସ୍ୱାଧୀନତା ପାଇଯାଇଛେ, କିନ୍ତୁ ତିନି ଗୁଣ ଭିତରେ ଅଧୀନରେ ଆମେ ରହିଛେ, ସତ୍ୱ ରଜ ତମେ ଇତି ଗୁଣ ପ୍ରକୃତି ସମ୍ଭବା ନିବଧନତି ମହାବାହ ଦେହେ ଦେଇ ନମ ବ୍ୟୟମ। ଏଇଭଳି ଭାବରେ ତିନି ଗୁଣ ଭିତରେ ବନ୍ଦୀ ହୋଇକି ରହିଛେ, ଆମକୁ ଉଦ୍ଧାର କରିଛନ୍ତି, ସିଏ ଅନେକ ଜୀବକୁ ଉଦ୍ଧାର କରିଛନ୍ତି। ତେଣୁ ତାଙ୍କର ଜୀବନ ପରିବର୍ତ୍ତନ ଆସିଗଲା। ତେଣୁ ସିଏ ଏଇ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହେଲେ। ତାଙ୍କର ସେହି ସମୟରେ ସେ ବିବାହ କଲେ, ବିବାହ ରାଧାରାଣୀ, ତାଙ୍କର ପତ୍ନୀଙ୍କ ନାମ ହେଉଛି ରାଧାରାଣୀ, ବିବାହ କଲେ। ତାଙ୍କର ପିଲା ସନ୍ତାନ ସନ୍ତତିମାନେ ସବୁ ରହିଛନ୍ତି। ଏବଂ ତାପରେ 1933 ମସିହାରେ ସେ ଆହ୍ଲାବାଦରେ ରହୁଥିଲେ, ଆହ୍ଲାବାଦରେ ତାଙ୍କର ଗୋଟେ ଫାର୍ମାସୀ ଥିଲା, ସେ ଜଣେ ଇଏ ଥିଲେ, ଫାର୍ମାସୀ ଉପରେ ତାଙ୍କର ଜ୍ଞାନ ଥିଲା, ତେଣୁ ଫାର୍ମାସୀ ଗୋଟେ କରିଥିଲେ। ତେଣୁ ଏହି ଫାର୍ମାସୀ କରୁଥିଲା ବେଳେ ସେହି ସମୟରେ ଗୁରୁଦେବଙ୍କ ସହ ତାଙ୍କର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ସହ ଦେଖା ହେଇଛି, ଏବଂ ତାଙ୍କଠୁ ସେ ଦୀକ୍ଷା ଗ୍ରହଣ କରିଛନ୍ତି। 1933 ମସିହାରେ ସେ ତାଙ୍କଠାରୁ ଦୀକ୍ଷା ଗ୍ରହଣ କରିକିରି ପ୍ରଭୁପାଦ ସେ ସମୟରେ ମଧ୍ୟ ତାଙ୍କୁ ସେ କହିଲେ, ତେଣୁ ଭଗବାନଙ୍କ ବାଣୀ ପ୍ରଚାର କର। ତେଣୁ ଗୁରୁଦେବଙ୍କର ଏ କଥାକୁ ଶିରୋଧାର୍ଯ୍ୟ କରିକିରି କେମିତି ସେ ପାଳନ କରାଯିବ, ସେଇଥିପାଇଁ ସେ ବ୍ରତି ହେଲେ। ତେଣୁ ସେ ବହୁତ ଯେଉଁ ରଚନା କରିଛନ୍ତି, ଗ୍ରନ୍ଥ ସବୁ ରଚନା କରିଛନ୍ତି, ମ୍ୟାଗାଜିନ୍ ଗ୍ରନ୍ଥ ସବୁ ରଚନା କରିଛନ୍ତି। ଏହିପରି ଆମର ଗୋଟେ ଟପିକ୍ ରହିଛି, ବୁକ୍ସ ଆର୍ ଦି ବେସିସ୍ ରହିଛି, ଆପଣମାନେ ଶୁଣିବେ, ସେ ବିଷୟରେ କୁହାଯିବ। ତେଣୁ ଏ ଯେଉଁ ଦେଖିଲେ ବ୍ୟାକ୍ ଟୁ ଗଡ୍ ହେଡ୍ ମ୍ୟାଗାଜିନ୍, ଆମର ପ୍ରକୃତ ସ୍ଥାନ ହେଉଛି ଭଗବତ ଧାମ। ତେଣୁ ପ୍ରଭୁପାଦ ମହାରାଜ ଅଧିକାଂଶ ତାଙ୍କର ଲେକ୍ଚର ଆପଣ ଶୁଣିବେ, ସେଥିରେ ସେ କହିଛନ୍ତି, ଗୋ ବ୍ୟାକ୍ ଟୁ ଗଡ୍ ହେଡ୍ ଇନ୍ ଦିସ୍ ଭେରି ଲାଇଫ୍, ଏହି ଜନ୍ମରେ ଭଗବତ ଧାମକୁ ଯିବା ପାଇଁ ସେ କହିଛନ୍ତି। ତେଣୁ ଏଇଭଳି ଭାବରେ ହେଲାବେଳେ ଭଗବାନ କଥା ପ୍ରଚାର କରିବା ପାଇଁ ସେ ବ୍ରତି ହୋଇକରି ପ୍ରଚାର କରୁଥିଲେ। ଆମର ରହିଛି ଝାନ୍ସି ରହିଛି, ଯେଉଁ ରହିଛି ୟୁପିରେ ଝାନ୍ସି, ସେଠି ଯାଇକି ସେ ପ୍ରଚାର କରୁଥିଲେ। ଲିଗ୍ ଅଫ୍ ଡିଭୋଟିଜ୍ ଗୋଟେ କରିଥିଲେ, ଲିଗ୍ ଅଫ୍ ଡିଭୋଟିଜ୍, ଏଇଭଳି ଭାବରେ ଭଗବାନ କଥା ପ୍ରଚାର କରିବା ପାଇଁ ସେ ଉଦ୍ୟମ କରିଥିଲେ। କିନ୍ତୁ ସେ ଯେଉଁ ସ୍ଥାନରେ ଏଇଟା କରିଥିଲେ, ତାକୁ ପରବର୍ତ୍ତୀ କାଳରେ ସେଟାକୁ ନେଇଗଲେ ତାଙ୍କର ସେ ଯେଉଁ ଗଭର୍ଣ୍ଣର ଥିଲେ ତାଙ୍କର ପତ୍ନୀ ଗୋଟେ ୱିମେନ୍ସ କ୍ଲବ୍ କରିକି ନେଇଗଲେ ସେ ଜାଗାକୁ। ତେଣୁ ସେ ଚିନ୍ତା କଲେ ଗୁରୁଦେବଙ୍କର କେମିତି ବାଣୀ ପ୍ରଚାର କରି ପାଶ୍ଚାତ୍ୟ ଜଗତରେ, ସେଥିପାଇଁ ଚିନ୍ତା କରୁଥିଲେ। ସେହି ସମୟରେ ଗୋଟେ ଘଟଣା ହେଲା ତାଙ୍କ ଜୀବନରେ, ତାଙ୍କର ପତ୍ନୀ ଯେ ରାଧାରାଣୀ, ସେ ଚାହା ପାନ କରୁଥିଲେ, ଚାହା ପିଉଥିଲେ। ତେଣୁ ପ୍ରଭୁପାଦ ମହାରାଜ ବୈଷ୍ଣବ ଆମର ଏସବୁ ଧାରାରେ ରହିଛି, ଏସବୁ ନିଷେଧ କରାଯାଇଛି, ଚାହା ମଧ୍ୟ ନିଷେଧ କରାଯାଇଛି। ତେଣୁ ସେ କହିଲେ, ୟୁ ୱାଣ୍ଟ ଟି ଅର୍ ମି, ତମେ ଚାହା ଚାହୁଁଛ ନା ମୋତେ ଚାହୁଁଛ? ନା ମୁଁ ଚାହା ଚାହୁଁଛି। ଏଇଭଳି ଭାବରେ ଯେତେବେଳେ କହିଲେ, 1950 କଥା, ସେହି ସମୟରେ ସେ ଗୃହ ତ୍ୟାଗ କରିଦେଲେ। 1950 କଥା, ତାଙ୍କରେ ଆସିକି ବୃନ୍ଦାବନ ରହିଲେ। ବୃନ୍ଦାବନ ଆସିକରି ସେଠି ରହିକରି ଏ ବ୍ୟାକ୍ ଟୁ ଗଡ୍ ହେଡ୍ ମ୍ୟାଗାଜିନ୍ ସବୁ ପ୍ରଚାର କରୁଥିଲେ, ନିଜେ ଲେଖୁଥିଲେ, ନିଜେ ଟାଇପ୍ କରାଉଥିଲେ, ନିଜେ ଏଡ଼ିଟିଂ କରୁଥିଲେ, ନିଜେ ପବ୍ଲିଶିଂ କରୁଥିଲେ, ନିଜେ ମାର୍କେଟିଂ କରୁଥିଲେ। ଆପଣ ଜୀବନରେ ଦେଖିବେ, ତାଙ୍କ ଜୀବନୀ ବର୍ଣ୍ଣନା କରାଯାଇ ପଢ଼ା ହେଇଛି, ପଢ଼ିବେ, ଲେଖା ହେଇଛି। ଏମିତିକି ଚାହା ଦୋକାନମାନଙ୍କରେ ଯାଇ ବସିକରି ସେ ଚାହା ପିଉଥିବେ, ସେଠି ଯାଇ ତାଙ୍କୁ ଦେବେ, ଏ ନିଅ ବା ଏ ନିଅ ବୋଲି। ଏଭଳି ଭାବେ ସେ ପ୍ରଚାର କରିଛନ୍ତି, ଭଗବାନ କଥା ପ୍ରଚାର କରିଛନ୍ତି। ତେଣୁ ଆଜି ଯଦି ଯିଏ ଗ୍ରନ୍ଥ ପ୍ରଚାର କରୁଛନ୍ତି, ପ୍ରଭୁପାଦ ମହାରାଜ ବହୁତ ଖୁସି ହେଇଯାଆନ୍ତି ତାଙ୍କ ଉପରେ। ସେଥିପାଇଁ ବୁକ୍ସ ଆର୍ ଦି ବେସିସ୍ ବୋଲି କୁହାଯାଇଛି। ଆପଣ ଦେଖିବେ, ଆମେ କହିବା ଆସ୍ତେ ଆସ୍ତେ, ଆମର କମ୍ ସମୟ ରହିଛି, ତେଣୁ ଆମେ ଯେହେତୁ ପ୍ରଥମେ ଆରମ୍ଭ କଲେ, ତେଣୁ ପ୍ରଭୁପାଦଙ୍କ ଜୀବନ ଉପରେ କିଛି ସଂକ୍ଷିପ୍ତ ସୂଚନା ଦେଲେ, ଅନ୍ୟ ବକ୍ତାମାନେ ଗୋଟେ ଗୋଟେ ଟପିକ୍ ଉପରେ କହିବେ, ବିଶେଷ ଭାବରେ କହିବେ। ତେଣୁ ଏଇଭଳି ଭାବରେ 1969 ସେ ସନ୍ନ୍ୟାସ ଗ୍ରହଣ କଲେ। ସେ ସ୍ୱପ୍ନ ଦେଖୁଥିଲେ, ଭକ୍ତି ସିଦ୍ଧାନ୍ତ ଶ୍ୱଶୁର ଠାକୁର ତାଙ୍କୁ କହୁଥିଲେ, ତୁମେ ସନ୍ନ୍ୟାସ ଗ୍ରହଣ କର। ଏବଂ ସେହି ସମୟରେ ସେ ବୃନ୍ଦାବନର ରାଧା ଦାମୋଦର ମନ୍ଦିର ରହିଥିଲେ, ସେ ମଧ୍ୟ ସେଠି ଷଡ଼ ଗୋସ୍ୱାମୀମାନଙ୍କର ରହିଛି, ସମାଧି ରହିଛି, ସେମାନେ ମଧ୍ୟ ତାଙ୍କୁ କହୁଥିଲେ ତୁମେ ସନ୍ନ୍ୟାସ ଗ୍ରହଣ କର। ତେଣୁ 1969 ସେ ସନ୍ନ୍ୟାସ ଗ୍ରହଣ କଲେ, ଫେବୃଆରୀ ମାସରେ ବୋଧେ ସନ୍ନ୍ୟାସ ଗ୍ରହଣ କଲେ। ଗ୍ରହଣ କରି ସେ ସମୟରେ ସେ ଏଇ ଭାଗବତମର ପ୍ରଥମ ସ୍କନ୍ଧ ଲେଖିବା ପାଇଁ ଆରମ୍ଭ କଲେ, ଯେଉଁ ପର୍ପଟ ଦେବା ପାଇଁ ଆରମ୍ଭ କଲେ ଭାଗବତମରେ। ଭାଗବତମରେ ରହିଛି ଭକ୍ତି ବେଦାନ୍ତଙ୍କର ପର୍ପଟ ବା ତା ଭାବାର୍ଥ ସେ ଦେଇଛନ୍ତି। ଗୋଟିଏ ପ୍ରଥମ ସ୍କନ୍ଧଟି କରିଥିଲେ, 3 ସେଟ୍ କରିକି ସେଟାକୁ ପବ୍ଲିଶ କରିଥିଲେ, 3 ଖଣ୍ଡ ହିସାବରେ ବାହାରିଥିଲା ପ୍ରଥମ ସ୍କନ୍ଧ। ତେଣୁ ଏହିଭଳି ଭାବରେ ସେ ଚାହୁଁଥିଲେ କେମିତି ପାଶ୍ଚାତ୍ୟ ଜଗତରେ ପ୍ରଚାର କରାଯିବ, ତାଙ୍କର ଗୁରୁଦେବଙ୍କର ଯେଉଁ ବାଣୀ ସେଇଟାକୁ ଜୀବନର ସର୍ବସ୍ୱରୂପରେ ଗ୍ରହଣ କରିଥିଲେ। ଭଗବତ ଗୀତାରେ ଶ୍ଳୋକଟି ଅଛନ୍ତି, ବ୍ୟବସାୟତ୍ମିକା ବୁଦ୍ଧି ରେ କେହ କୁରୁନନ୍ଦନ ବହୁ ଶାଖା ଅନନ୍ତଶ ବୁଦ୍ଧ ଅବ୍ୟବସାୟୀ ନାମ। ଗୁରୁଦେବଙ୍କର ବାଣୀକୁ ଜୀବନର ସର୍ବସ୍ୱରୂପରେ ଗ୍ରହଣ କରିକରି ସେ ଚିନ୍ତା କରୁଥିଲେ କେମିତି ତାଙ୍କର ବାଣୀ ପ୍ରଚାର କରିବେ, ଭଗବାନଙ୍କ ବାଣୀ, ଗୌରାଙ୍ଗ ମହାପ୍ରଭୁଙ୍କର ବାଣୀ ପ୍ରଚାର କରିବେ। ତେଣୁ ସେ ଚେଷ୍ଟା କରୁଥିଲେ, ସମସ୍ତଙ୍କୁ ଯାହା ଦେଖାଯାଆନ୍ତି, ଯାହା ତାଙ୍କ ସହିତ ଚିହ୍ନାପରିଚ ହୁଅନ୍ତି, ତାଙ୍କୁ କହନ୍ତି ଆମେ ପାଶ୍ଚାତ୍ୟ ଜଗତକୁ ଯିବା ପାଇଁ ଆମ ପାଇଁ ବ୍ୟବସ୍ଥା କର। ଯେଉଁ ରହିଛି ସବୁ ରିକ୍ୱେଷ୍ଟ ଲେଟର ଗୋଟେ ଆସିବ, ସେମାନେ ଦେବେ ଯିଏ ରହିଛନ୍ତି, ବିଶେଷ ଭାବରେ ଆମେରିକାର ଚାହୁଁଥିଲେ ଯିବା ପାଇଁ କଥା ପ୍ରଚାର କରିବା ପାଇଁ, କାହିଁକି ନା ଆମେରିକା ସେ ସମୟରେ ଲିଡ଼ିଂ କଣ୍ଟ୍ରି ଥିଲେ, ବର୍ତ୍ତମାନ ମଧ୍ୟ ରହିଛନ୍ତି ଲିଡ଼ିଂ ନମ୍ବର ୱାନ୍ କଣ୍ଟ୍ରି ଆମେରିକା। ତେଣୁ ଆମେରିକା ଯାହା କରିବ ସମସ୍ତେ ସେଇଟାକୁ ଫଲୋ କରିବେ। ସେଇଥିପାଇଁ ପ୍ରଭୁପାଦ ମହାରାଜ ଚାହୁଁଥିଲେ ଆମେରିକାରେ ଏ କଥା ପ୍ରଚାର କଲେ ଆମର ଭାରତୀୟ ଲୋକମାନେ ଗ୍ରହଣ କରିବେ। ଭାରତୀୟ ଲୋକମାନଙ୍କୁ ପ୍ରଚାର କଲେ ସେମାନେ ଗ୍ରହଣ କଲେ ନାହିଁ, କିନ୍ତୁ ଆମେରିକାବାସୀ ଯେତେବେଳେ ଗ୍ରହଣ କରିବେ ଆମେ ତାଙ୍କୁ ଫଲୋ କରିବା। ସେଥିପାଇଁ ସେ ଚାହୁଁଥିଲେ ଆମେରିକା ଯିବା ପାଇଁ। ଜଣେ ଥିଲେ ଡକ୍ଟର, ତାଙ୍କ ନାଁ ହେଉଛି ଅଗ୍ରୱାଲ ବୋଲି, ମିଷ୍ଟର ଅଗ୍ରୱାଲ, ତାଙ୍କର ପୁଅ ଥିଲେ ଆମେରିକାରେ, ପ୍ରଭୁପାଦ ମହାରାଜଙ୍କର ଚିହ୍ନାପରିଚୟ ଥିଲେ, ତାଙ୍କୁ କହିଲେ ତୁମ ପୁଅଙ୍କୁ କୁହ ମୋତେ ଗୋଟେ ଦେବେ, ସ୍ପନ୍ସରସିପ୍ କରିବେ। ତେଣୁ ସେ ଦେଇଦେଇଥିଲେ, ସ୍ପନ୍ସରସିପ୍ କରିଦେଇଥିଲେ ଗୋଟେ ମାସ ପାଇଁ ଆମେରିକା ଯିବା ପାଇଁ ସ୍ପନ୍ସରସିପ୍ ଦେଇଥିଲେ। ସିଏ ସ୍ପନ୍ସରସିପ୍ ଯେତେବେଳେ ପାଇଲେ ତାପରେ କେମିତି ଯିବେ, ତେଣୁ ଗୋଟେ ଜଳଦୂତ ବୋଲି ଜାହାଜ ରହିଛି, ତା'ର ଯେଉଁ ଯିଏ ଥିଲେ ଓନର ଯିଏ ଥିଲେ ସୁମତୀ ମରାଜୀ, ତାଙ୍କୁ ସେ ଯାଇକରି ପ୍ରାର୍ଥନା କଲେ ବା ତାଙ୍କୁ ଅନୁରୋଧ କଲେ ଗୋଟେ ଟିକେଟ୍ ଦେବା ପାଇଁ, ଫ୍ରି ଟିକେଟ୍। କିନ୍ତୁ ସେ ଚାହୁଁଥିଲେ ଇଏ ବ୍ୟକ୍ତି ଜଣଙ୍କ ଏତେ ବୟସରୁ ହେଇଗଲାଣି, 1965 କଥା, ତାଙ୍କୁ 69 ହେଇଗଲାଣି, ସେତେବେଳକୁ 69 ବୟସରେ କ'ଣ ସେ ଯିବେ, ଏଇଭଳି ଭାବେ ସେ ଚିନ୍ତା କରୁଥିଲେ। କିନ୍ତୁ ତଥାପି ଯେତେବେଳେ ସେ ବାଧ୍ୟ କଲେ ତାଙ୍କୁ, ସେ ତାଙ୍କୁ ଗୋଟେ ଦେଲେ ରିଟର୍ନ ଟିକେଟ୍ ସହିତ ଦେଲେ, ଯିବା ପାଇଁ ଜଏନିଂ କରିବା ପାଇଁ ଦେଲେ। ସେଇ ଯେଉଁ ଜଳଦୂତ ଜାହାଜରେ ଗଲେ, ସେଇ ଜଳଦୂତ ଜାହାଜରେ ତାଙ୍କୁ ବ୍ୟବସ୍ଥା କରାଗଲା, ଟିକେଟ୍ କରାଗଲା, ସେ ସେଥିରେ ସେ ଗଲେ। 1965 ଅଗଷ୍ଟ 13 ତାରିଖରେ ମଧ୍ୟ ଯାଇଥିଲେ, ଯେଉଁ ବଳଦେବ ଜୟନ୍ତୀ ଆମେ ପାଳନ କଲେ ତା ପରଦିନ, ତା ପରଦିନ ସେ ଯାଇଥିଲେ। ଆମେ ଏଇ 23 ତାରିଖରେ ପଡ଼ିଲା ତାଙ୍କର ସେଇ ଦିନଟି, ଆମେରିକା ଗସ୍ତ କରିଥିଲେ। ତେଣୁ ସେ ମାନେ ଡେଟ୍ ଅନୁସାରେ ଅଲଗା ରହୁଛି, ତିଥି ଅନୁସାରେ ଅଲଗା ରହିଛି। ଏହିଭଳି ଭାବରେ ଯାଇଥିଲେ, ପାଖାପାଖି 35 ଦିନ ଲାଗିଲା, 35 ଦିନ ଲାଗିଲା। ସେ ଜାହାଜରେ ଯାଇଥିଲେ, ସେ ଜାହାଜରେ ବହୁତ ଘଟଣା ରହିଛି। ପାଣ୍ଡିଆ ବୋଲି ଜଣେ ଥିଲେ ତାଙ୍କର କ୍ୟାପ୍ଟେନ୍, ଯିଏ ତାଙ୍କ ସହିତ ତାଙ୍କର କଥାବାର୍ତ୍ତା ସବୁ ହୁଏ, ତାଙ୍କୁ ସେ ପ୍ରଥମ ଏ ଭାଗବତ ପ୍ରଥମ ତିନି ସେଟ୍ ଯେଉଁ ରହିଛନ୍ତି, ପ୍ରଥମ ସେଟ୍ଟି ତାଙ୍କୁ ଦେଇଥିଲେ, ପାଣ୍ଡିଆଙ୍କୁ ଦେଇଥିଲେ। ଡକ୍ଟର ଯିଏ କ୍ୟାପ୍ଟେନ୍ ଥିଲେ ସେ ଜାହାଜରେ, ତାଙ୍କ ସହିତ ବହୁତ ଆଲୋଚନା ସବୁ ହେଇଛି, ଏସବୁ ବହୁତ କଥା ରହିଛି। ତେଣୁ ଯେଲାବେଳେ ସେ ସମୟରେ ତାଙ୍କର ଦୁଇଥର ହାର୍ଟ ଆଟାକ୍ ହେଇଛି, କିନ୍ତୁ ଭଗବାନଙ୍କୁ ସେ ସ୍ୱପ୍ନରେ ଦେଖିଲେ, ଭଗବାନ ତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଲେ, ଦେଖାଦେଲେ। ତେଣୁ ଯେତେବେଳେ ସେ ବୋଷ୍ଟନ ବନ୍ଦରରେ ଆସି ପହଞ୍ଚିଲେ, ବୋଷ୍ଟନ ବନ୍ଦରରେ ଯେତେବେଳେ ଦେଖିଲେ ଆମେରିକାର ଲୋକମାନଙ୍କର ଯେଉଁ ଅବସ୍ଥା ରହିଛି, ରଜତମ ଗୁଣର ଦ୍ୱାରା ସେମାନେ ଆଚ୍ଛନ୍ନ ହେଇକି ରହିଛନ୍ତି, ସେ ଗୋଟେ କବିତା ରଚନା କରିଛନ୍ତି, ପ୍ରଭୁ ମୋତେ ଆପଣ କାହିଁକି ଆଣିଲେ ଏ ଜାଗାକୁ, ଏଠି ରଜଗୁଣ ତମ ଗୁଣରେ ରହିଛନ୍ତି, ଆଚ୍ଛନ୍ନ ହେଇକି ରହିଛନ୍ତି, ଏ ସତଗୁଣର କଥା କ'ଣ ବୁଝିବେ, ଭଗବାନ କଥା କ'ଣ ବୁଝିବେ, ଭାଗବତଙ୍କ କଥା କ'ଣ ବୁଝିବେ, ଗୀତାର କଥା କ'ଣ ବୁଝିବେ। ତେଣୁ ଭଗବାନଙ୍କୁ ସେ ପ୍ରାର୍ଥନା କରିଛନ୍ତି, ପ୍ରଭୁ ଆପଣ ଯଦି ମୋତେ ଆଣିଲେ ଏଠିକି, ତାହେଲେ ମୋର ବାଣୀରେ ସେହିଭଳି ଭାବରେ ସାମର୍ଥ୍ୟ ପ୍ରଦାନ କରନ୍ତୁ, ଶକ୍ତି ପ୍ରଦାନ କରନ୍ତୁ, ଯାହାଫଳରେ କି ସେମାନେ ଏ ଗୀତା ଭାଗବତଙ୍କ ବାଣୀ ବୁଝିବେ, ଗୀତା ଭାଗବତଙ୍କ ବାଣୀ ବୁଝିବେ, ଏଭଳି ଭାବରେ ପ୍ରାର୍ଥନା କରିଥିଲେ। ଏବଂ ଭଗବାନ ମଧ୍ୟ ତାଙ୍କର ପ୍ରାର୍ଥନାକୁ ସ୍ୱୀକାର କରିଛନ୍ତି। ତେଣୁ ଯାହା ହଉ, ଯେତେବେଳେ ନ୍ୟୁୟର୍କରେ ପହଞ୍ଚିଲେ, 1965 ମସିହାରେ ସେ ଯାଇଥିଲେ, ଗୋଟିଏ ବର୍ଷ କାଳ ବହୁତ ପରିଶ୍ରମ କରିଛନ୍ତି, ଗୋଟିଏ ବର୍ଷ କାଳ ଏ କଥା ପ୍ରଚାର କରିବା ପାଇଁ ବହୁତ ବିଭିନ୍ନ ପ୍ରକାର ଅସୁବିଧା ରହିଛି। ତାଙ୍କ ପାଖରେ ମାତ୍ର ଥିଲା 40 ଟଙ୍କା, 40 ଟଙ୍କା ଥିଲା, ଭାରତୀୟ ଟଙ୍କା ଯେଉଁ ରହିଥିଲା ତାକୁ ଡଲାରରେ କନଭର୍ଟ କରି ନେଇଥିଲେ, କିନ୍ତୁ 40 ଟଙ୍କା ତାଙ୍କ ପାଖରେ ଥିଲା। କିନ୍ତୁ ସେଇଥିରେ ଦେଖନ୍ତୁ, ଗୋଟିଏ ବର୍ଷ କାଳ ସେ ରହିଲେ, ଏବଂ ଅଧିକାଂଶ ସମୟରେ ଯାଇ ପଚାରନ୍ତି ସେଇ ଯେଉଁ ଜଳଦୂତ କମ୍ପାନୀରେ ଯାଇ ପଚାରନ୍ତି କେବେ ଫେରିବ ଜାହାଜ, ସେ ଚିନ୍ତା କରୁଥିଲେ ଫେରି ଆସିବା ପାଇଁ, କାରଣ କିଛି ପ୍ରଚାର ହେଇପାରୁନଥିଲା ଗୋଟିଏ ବର୍ଷ କାଳ। ସେପ୍ଟେମ୍ବର ମାସରେ ପହଞ୍ଚିଲେ 65 ମସିହାରେ, ତେଣୁ ପାଖାପାଖି ଗୋଟିଏ ବର୍ଷ କାଳ ଏହିଭଳିଆ ସଂଗ୍ରାମ କରିଥିଲେ। ସଂଗ୍ରାମ କରିକି ତାପରେ 1966 ଜୁଲାଇ 11 ତାରିଖ, 1966 ଜୁଲାଇ 11 ତାରିଖରେ ଏଇ ଇସ୍କନ ପ୍ରତିଷ୍ଠା ହେଲା। ଭଗବାନ ଚାହାନ୍ତି ଭାବେ ମହାପ୍ରଭୁ ଦେଇଛନ୍ତି, ମହାପ୍ରଭୁଙ୍କୁ ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନମ, ଭଗବାନ କୃପା ପ୍ରାପ୍ତ, କ'ଣ କୃଷ୍ଣ ପ୍ରେଷ୍ଠା ଏ ଭୂତଳେ ଭଗବାନ କୃପା କରିଛନ୍ତି ତାଙ୍କୁ। ତେଣୁ ଚାଲିଲା ଯେଉଁ ଇଣ୍ଟରନ୍ୟାସନାଲ ଇସ୍କନ, ଇସ୍କନ ଯେତେବେଳେ ନାମକରଣ କ'ଣ ନାମକରଣ କରାଯିବ ସେ ବିଷୟରେ ଆଲୋଚନା ହେଉଥିଲା, ସେହି ସମୟରେ ପ୍ରଭୁପାଦ ମହାରାଜ କହିଲେ ଏଇଟା ଇସ୍କନ କରାଯିବ, ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ କ୍ରିଷ୍ଣ କନସିୟସନେସ୍। କିନ୍ତୁ ତାଙ୍କର ଶିଷ୍ୟମାନେ ବା ଯେଉଁମାନେ ଅନୁଗାମୀମାନେ ଥିଲେ ସେମାନେ କହିଲେ, ପ୍ରଭୁପାଦ ମହାରାଜ ଏ ଯଦି ଆମେ କହିବା ଇସ୍କନ, ସେମାନେ କହିବେ ଇଏ ହେଉଛି ହିନ୍ଦୁ ସଂସ୍ଥା, ତେଣୁ ଆମେ ଆଉ ଗୋଟେ କ'ଣ ନାମ ରଖିବା। ତେଣୁ ପ୍ରଭୁପାଦ ମହାରାଜ କହିଲେ ନା, ସେମାନେ କହିଲେ ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ ଗଡ୍ କନସିୟସନେସ୍ କରିବା, ସେମାନେ କହିଲେ ନା, ଏଇଟା ଗଡ୍ କହିଲେ ଲୋକମାନେ ବୁଝିପାରିବେନି ଭଗବାନ କିଏ, ତେଣୁ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, କୃଷ୍ଣ ହେଉଛନ୍ତି ମୂଳ ଭଗବାନ, ତେଣୁ ଆମର ନାମ ହେଲା ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ କୃଷ୍ଣ କନସିୟସନେସ୍। ଏବଂ ଆର ଯେଉଁ ଗୋଟେ କନଷ୍ଟିଚ୍ୟୁସନ୍ ହେଲା, GBC ରହିଲେ, ଜଣେ ରହିଲେ GBC ଗଭର୍ଣ୍ଣିଂ ବଡି କମିଟି, ତା ଦେହରେ 12 ଜଣ ମେମ୍ବର ରହିଲେ, ଏବଂ ସେଇଥିରେ ରହିଥିଲା ଯେ 3ଟି ମୁଖ୍ୟ ମନ୍ଦିର ହେବ, ଗୋଟେ ହେଉଛି ବୃନ୍ଦାବନ, ଗୋଟେ ହେଉଛି ବମ୍ବେ, ଗୋଟେ ହେଉଛି ମାୟାପୁର, ଏଭଳି ଭାବରେ ଏ ଜଗନ୍ନାଥପୁରୀ, ଗୋଟେ ହେଉଛି ବୃନ୍ଦାବନ, ଗୋଟେ ଜଗନ୍ନାଥପୁରୀ, ଆଉ ଗୋଟେ ହେଉଛି ମାୟାପୁର, ଏଇ 3ଟି ମନ୍ଦିର ହେବ ମୁଖ୍ୟ ମନ୍ଦିର, ଏଇଟା ସେଥିରେ ଥିଲା କନଷ୍ଟିଚ୍ୟୁସନ୍ ସେଥିରେ ରହିଛି। ଆମର ଟପିକ୍ ଥିଲା ସେଇଟା ଲେଟ୍ ଦେୟାର ବି ଏ ଟେମ୍ପୁଲ, ତେଣୁ ଆମେ ଏହା ଉପରେ ଟିକେ ଗୁରୁତ୍ୱ ପ୍ରଦାନ କରିବା। ତେଣୁ ଏଇଟା ତାଙ୍କର ଥିଲା, ତେଣୁ ଏହିଭଳି ଭାବରେ ପ୍ରଚାର ଚାଲିଲା, ପ୍ରଚାର ଆସ୍ତେ ଆସ୍ତେ ବଢ଼ିଲା, ଆରମ୍ଭ କଲା, ଯେଉଁ ନ୍ୟୁୟର୍କରେ ଆରମ୍ଭ ହେଲା, ସେଠି ଗୋଟେ ଟେମ୍ପୁଲ ଆରମ୍ଭ ହେଲା, ପ୍ରଥମେ ଆରମ୍ଭ ହେଲା, ସେ ଗୋଟେ ଷ୍ଟୋର୍ ଫ୍ରଣ୍ଟ ରହିଥିଲା, ସେଇଟାକୁ ଟେମ୍ପୁଲ କଲେ, ଭଗବାନ କଥା ପ୍ରଚାର କରାଗଲା। ସକାଳୁ ଆପଣ ଦେଖିବେ ସାରା ପୃଥିବୀରେ ଯେତେ ମନ୍ଦିର ରହିଛି, ସକାଳୁ 4:30 ମଙ୍ଗଳା ଆଳତି, 7:30 ଦର୍ଶନ ଆଳତି, ଗୋବିନ୍ଦମ ଆଦିପୁରୁଷଂ ତମହଂ ଭଜାମି, ଏଇ ଗୀତଟା ଗାନ କରାଯାଏ ସବୁ। ଏଇଟା ବ୍ରହ୍ମସଙ୍ଗୀତାର କଥା, ବ୍ରହ୍ମସଙ୍ଗୀତାରେ ବ୍ରହ୍ମା ଏଇଟାକୁ ରଚନା କରିଛନ୍ତି। ସାରା ସବୁ ପୃଥିବୀରେ ଏଇ ଷ୍ଟାଣ୍ଡାର୍ଡ଼ ପ୍ରଚାର କରିଛନ୍ତି, ସେ ପ୍ରଚଳନ କରିଛନ୍ତି। ଏବଂ 8-9 ଭାଗବତ କଥା ସବୁ ମନ୍ଦିରରେ ରହିଛି, ଭାଗବତ କଥା। ଏଇ ମନ୍ଦିର ନିର୍ମାଣ କରିବାର ଉଦ୍ଦେଶ୍ୟ ହେଉଛି ଏଇଟା, କାହିଁକି ସେ ମନ୍ଦିର ନିର୍ମାଣ କରୁଥିଲେ ନା, ଏଇ ଭଗବାନ କଥା ପ୍ରଚାର କରାଯିବ। ମନ୍ଦିରରେ ଖାଲି ଭଗବାନଙ୍କ ପୂଜା ଆରତୀ ହେବ ତାହା ନୁହଁ, ପ୍ରଭୁପାଦ ମହାରାଜ ପୂର୍ବରୁ ଭାରତବର୍ଷରେ ଯେତେ ମନ୍ଦିର ଥିଲେ, ଯେଉଁ ଆଳତୀ ହୁଏ ଖାଲି ଘଣ୍ଟା ବାଜେ, ଟଙ୍ଗ 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 ଟଙ୍ଗ, କିନ୍ତୁ ଆଉ କିଛି ନାହିଁ। କିନ୍ତୁ ଆମର ଯେଉଁ ମନ୍ଦିର ହେଇଛି, ଏଠି ଭଗବାନ କଥା ପ୍ରଚାର କରାଯାଉଛି, ଭଗବାନ ବିଷୟରେ ଭଗବାନ କଥା ରହିଛି, ଭାଗବତମ ଗୀତା ଭାଗବତ ବାଣୀ, ଆମେ ଭଗବାନ ଭୁଲି ଯାଇଛେ, ସେଇଥିପାଇଁ ଭଗବାନ ଏ ଶାସ୍ତ୍ରକୁ ପ୍ରଦାନ କରିଛନ୍ତି। ଏବଂ ଏ ଶାସ୍ତ୍ର ମଧ୍ୟ ସମସ୍ତେ ବୁଝିପାରିବେ ନାହିଁ, ପ୍ରଭୁପାଦ ମହାରାଜ ତାର ଭାବାର୍ଥ ଦେଇଛନ୍ତି। ଆଜି ପାଶ୍ଚାତ୍ୟ ଜଗତର ଲୋକମାନେ ଯିଏକି ସଂସ୍କୃତ ଉଚ୍ଚାରଣ କରିପାରନ୍ତି ନାହିଁ, ସେମାନେ ସବୁ ସଂସ୍କୃତ ଉଚ୍ଚାରଣ କରିକିରି କଥା ପ୍ରଚାର କରୁଛନ୍ତି। ପ୍ରଭୁପାଦ ମହାରାଜ କୃପା ପ୍ରାପ୍ତ ହୋଇଛନ୍ତି, ବହୁତ କଥା ରହିଛି। ତେଣୁ ଏଭଳି ଭାବରେ ଇଂଲଣ୍ଡରେ ସେ ଗୋଟେ ଫ୍ୟାମିଲି ଗୋଟେ କପଲକୁ ପଠାଇଥିଲେ, ଇଂଲଣ୍ଡରେ ପ୍ରଚାର କେତେ ଜଣ କପଲକୁ ପଠାଇଥିଲେ, ଦମ୍ପତିକୁ ପଠାଇଥିଲେ ଇଂଲଣ୍ଡ। ଇଂଲଣ୍ଡରେ ମଧ୍ୟ ତାଙ୍କର କିଛି ସୁବିଧା ନଥିଲା, କିନ୍ତୁ ଭଗବାନ କୃପା, ହାରିସନ ଜର୍ଜ ହାରିସନ ସେ ପ୍ରସିଦ୍ଧ ସିଙ୍ଗର ଥିଲେ, ତାଙ୍କ ସହ ଦେଖା ହେଇକରି ସେ ଇସ୍କନ ସେଠି ଆରମ୍ଭ ହେଲା। ଏହିଭଳି ଭାବରେ ଆମେରିକାର ବିଭିନ୍ନ ସ୍ଥାନରେ, ୟୁରୋପର ବିଭିନ୍ନ ସ୍ଥାନରେ ଆସ୍ତେ ଆସ୍ତେ ପ୍ରଚାର ଆରମ୍ଭ ହେଲା। ଏବଂ 65-77 ଆମର ଗୋଟେ ଟପିକ୍ ରହିଛି ମିରାକଲ, ଏଇ 66-77 ମିରାକଲ ଆମର ଶ୍ରୀପାଦ ଆସନ୍ତାକାଲି ସେଇଟା କୁହାଯିବ। ଶ୍ରୀପାଦ ଗୋବିନ୍ଦ ଦେବ ପ୍ରଭୁ କହିବେ, ଜଜ୍ ଅଛନ୍ତି, ସେ ମାଜିଷ୍ଟ୍ରେଟ୍ ଅଛନ୍ତି, ସେ କହିବେ ମିରାକଲ ଇ ୱଣ୍ଡର ମିରାକଲ ପଙ୍ଗୁ ଲଙ୍ଘାଇତେ ଗିରିଙ୍ଗ। ଏଇଭଳି ଭାବରେ ଆଶ୍ଚର୍ଯ୍ୟଜନକ ଭାବରେ ଇସ୍କନର ପ୍ରସାର ହୋଇଛି। ତେଣୁ 12 ଭିତରେ କୁହାଯାଏ ସେ 14 ପୃଥିବୀକୁ ପରିକ୍ରମା କରିଛନ୍ତି ପ୍ଲେନ୍ରେ, ଯେତେବେଳେ ଉଡ଼ାଜାହାଜ ପାଣି ଜାହାଜ ଯାଉଥିଲେ, ବର୍ତ୍ତମାନ ଉଡ଼ାଜାହାଜ ବୁଲିଲେ, ସବୁଆଡ଼େ ବୁଲିକରି ଭଗବାନ କଥା ପ୍ରଚାର କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏଇଭଳିଆ ପ୍ରଚାର କରିକି ଯୁଆଡ଼େ ଯାଆନ୍ତି ସେଠି ମନ୍ଦିର ସ୍ଥାପନ କରନ୍ତି, ସ୍ଥାନ ଆସି ମିଳିଗଲା, ଜାଗା ଦେବେ, ଜାଗା ଧନ ସବୁ ଆସି ପହଞ୍ଚିବ। ପ୍ରଭୁପାଦ ମହାରାଜ କହନ୍ତି ଆମର ଇସ୍କନ ହେଉଛି କିଭଳି ଭାବରେ ନା, ଇଏ ହେଉଛି ଅନ୍ଧକଞ୍ଜନାୟ। ଆମେ ଭାରତବାସୀମାନେ ଇଂରାଜୀମାନଙ୍କ ଦ୍ୱାରା ବା ମୋଗଲମାନଙ୍କ ଦ୍ୱାରା ଏହିଭଳି ଭାବରେ ଶାସିତ ହୋଇକରି ଆମେ ପଙ୍ଗୁ ହୋଇଯାଇଛେ, କିନ୍ତୁ ପାଶ୍ଚାତ୍ୟ ଜଗତ ଲୋକମାନେ ତାଙ୍କର ବହୁତ ଧନର ପ୍ରାଚୁର୍ଯ୍ୟ ରହିଛି, ସେମାନେ ଅନ୍ଧ ହୋଇଯାଇଛନ୍ତି। ଅନ୍ଧ ବାଟ ଜାଣିପାରିବ ନା, ଚାଲିପାରିବ ନାହିଁ, ଏ ବାଟ ଜାଣିପାରିବ ନାହିଁ କୁଆଡ଼େ ରାସ୍ତା। ଏ ପଙ୍ଗୁ ଯଦିଓ ସେ ଦେଖିପାରୁଛି ରାସ୍ତା ଜାଣିଛି, କିନ୍ତୁ ସେ ଚାଲିପାରିବ ନାହିଁ ପଙ୍ଗୁ ସେ, କିନ୍ତୁ ଦୁଇ ଜଣ ମିଶିଗଲେ ବହୁତ ଆନନ୍ଦରେ ଚାଲିପାରିବେ। ସେଇଭଳି ଭାବରେ ଆମେ ହେଉଛେ କ'ଣ, ଆମେ ହେଉଛେ ପଙ୍ଗୁ, ସେ ହେଉଛନ୍ତି ଅନ୍ଧ, ତେଣୁ ଆମେ ତାଙ୍କ କାନ୍ଧ ଉପରେ ବସିକିରି ଆମେ ବାଟ ବତେଇବୁ। ଏଇଭଳି ଭାବରେ ଚାଲ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଏ କଳିଯୁଗରେ ଇଏ ହେଉଛି 10,000 ଧରି ଚାଲିଛି, ଏଇଟା ସୁବର୍ଣ୍ଣ ଯୁଗ କଳିଯୁଗରେ ଏଇ ଭଗବାନଙ୍କର ଯେଉଁ ପ୍ରଚାର କରାଯାଇଛି, ପ୍ରଭୁପାଦ ମହାରାଜ କହନ୍ତି ଏ 10,000 ଧରି ଚାଲିବ। ଏବଂ କଳିଯୁଗରେ ଯେଉଁମାନେ ଏଇ ହରିକୃଷ୍ଣ ଆନ୍ଦୋଳନରେ ଯୋଗଦାନ କରିବେ ସେମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି, ସୁମେ ଦେଶ ଭାଗବତ 11:5-32 ଏଇଟା କୁହାଯାଇଛି। କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଶ୍ୱଦମ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ହି ସୁମେ ଦେଶ। ଏମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି, ସେମାନେ ଏଇ ହରିକୃଷ୍ଣ ଆନ୍ଦୋଳନରେ ଯୋଗଦାନ କରନ୍ତି। ଆଉ ସାରା ପୃଥିବୀରେ ମହାପ୍ରଭୁଙ୍କ ବାଣୀ ସଫଳ ପ୍ରଚାର ହୋଇଛି, ସଫଳ କରିଛନ୍ତି ଶ୍ରୀ ପ୍ରଭୁପାଦ ମହାରାଜ। ସାରା ପୃଥିବୀରେ 108 ମନ୍ଦିର ସେ ସ୍ଥାପନ କରିଛନ୍ତି, 108 ମନ୍ଦିର ବିଭିନ୍ନ ସ୍ଥାନରେ ସବୁ ମନ୍ଦିର ଗଢ଼ି ଉଠିଲା। ବିଶେଷ ଭାବେ ପାଶ୍ଚାତ୍ୟ ଜଗତରେ ଯେଉଁ ରହିଛି ତାଙ୍କର ଯେଉଁ ଚର୍ଚ୍ଚ ସବୁ ରହିଛି, ସେ ଚର୍ଚ୍ଚ ସବୁ ଖାଲି ପଡ଼ୁଥିଲା, ଏମିତିକି ସଣ୍ଡେମାନଙ୍କରେ ମଧ୍ୟ ଖାଲି ପଡ଼ୁଥିଲା। ଆପଣ ତାଙ୍କ ଜୀବନୀ ପଢ଼ିଲେ ଦେଖିବେ ସେଇଟା ଲେଖା ହେଇଛି, ଏ ପ୍ରଭୁପାଦ ମହାରାଜ ଯେତେବେଳେ ଗଲେ ସେ ସେଇ ସ୍ଥାନକୁ, ଯେତେବେଳେ ଭଗବାନ କଥା ପ୍ରଚାର କରୁଥିଲେ ସେଇ ଚର୍ଚ୍ଚମାନଙ୍କରେ ଲୋକ ଭର୍ତ୍ତି ହେଇଯାଉଥିଲେ। ସଣ୍ଡେରେ ଲଭ୍ ଫିଷ୍ଟ ତାକୁ କୁହାଯାଏ, ସଣ୍ଡେ ଲଭ୍ ଫିଷ୍ଟ, ପ୍ରଭୁପାଦ ମହାରାଜ ସୁନ୍ଦର ଭାବରେ ପ୍ରସାଦ ତିଆରି କରୁଥିଲେ ଏବଂ ଗୋଲାପଜାମ ସବୁ କରୁଥିଲେ, ସେ ବାଣ୍ଟୁଥିଲେ। ଏଇଟା ହେଉଛି ଆମର କୁହାଯାଏ ଇସ୍କନ ବୁଲେଟ୍, ଏଇଟା ଗୋଲାପଜାମ, ଏଇଟା ଗୋଲାପଜାମ ଖାଇବେ। ଆଉ ସେମାନେ ଆସିବେ, ଜଣେ ଭକ୍ତ ଜଣେ ଆସିକିରି ଗୋଟେ ଥର ଆସି ପହଞ୍ଚିଥିଲେ, ଗୋଲାପଜାମ ପାଇଥିଲେ, ସେ ପଚାରୁଛନ୍ତି ଏଇ ଏଇଭଳି ଭାବରେ ଦିଆଯାଉ ସବୁ ରବିବାର କହିକି ନା ୟେସ୍ ୟେସ୍ ଆସନ୍ତୁ। ଏଭଳି ଭାବରେ ବହୁତ କଥା ରହିଛି ପ୍ରଭୁପାଦ ମହାରାଜ ବିଷୟରେ। ତେଣୁ ଏଇଭଳି ଭାବରେ ଯଦି ସାରା ପୃଥିବୀରେ, ୟୁରୋପ ଇତ୍ୟାଦି, ଏସିଆ ବିଭିନ୍ନ ସ୍ଥାନରେ ଭଗବାନଙ୍କର ନାମ କଥା ପ୍ରଚାର ହେଲା, ଏଇଭଳି ଏଇଭଳି ଭାବରେ ରଷିଆରେ ମଧ୍ୟ କମ୍ୟୁନିଜିମ୍ ଚାଲିଥିଲା। ଗୋଟେ ଥର ସେ ଯାଇଥିଲେ ସେଠିକି, କମ୍ୟୁନିଜିମ୍ ଚାଲିଥିଲା, ତାଙ୍କ ଉପରେ କଡ଼ା ନଜର ରହିଥିଲା, ସେ କିଛି କଥା ପ୍ରଚାର କରିପାରିବେ ନାହିଁ। କିନ୍ତୁ ଭଗବାନଙ୍କ ବ୍ୟବସ୍ଥାରେ ଭଗବାନ କୃପା ପ୍ରାପ୍ତ ହୋଇଛନ୍ତି, ଜଣେ ବ୍ୟକ୍ତି ଆସିଲେ, ଜଣେ ବ୍ୟକ୍ତି ଆସି ତାଙ୍କ ସହିତ କଥା ହେଲେ। କଥା ହେଲା ପରେ ବର୍ତ୍ତମାନ ସାରା ରଷିଆରେ ଦେଖନ୍ତୁ କେତେ ଭକ୍ତ ସବୁ ହୋଇଗଲେଣି, କମ୍ୟୁନିଜିମ୍ ଲୋପ ପାଇଗଲା, କମ୍ୟୁନିଜିମ୍ ଲୋପ ପାଇଗଲା। ଚାଇନାରେ ମଧ୍ୟ ସେହିଭଳି ଭାବରେ ପ୍ରଚାର ହେଉଛି ଭଗବାନ କମ୍ୟୁନିଜିମ୍। କମ୍ୟୁନିଜିମ୍ରେ ତାଙ୍କର ରହିଛି କ'ଣ ନା, ରିଲିଜନ୍ ଇଜ୍ ଓପିୟମ୍ ଅଫ୍ ଦି ପିପୁଲ, ରିଲିଜନ୍ ହେଉଛି ଗୋଟେ ନିଶା, ସେମାନେ ଭାବନ୍ତି ଧର୍ମଟା ହେଉଛି ନିଶା। ଆମେ ପଶୁଭଳି ଜୀବନଯାପନ କରିବା, କମ୍ୟୁନିଜିମ୍ର ମଟ ହେଉଛି ଏଇଟା, ଆମେ ପଶୁଭଳି ଜୀବନଯାପନ କରିବା, ସେଥିରେ ଧର୍ମର କ'ଣ ଆବଶ୍ୟକତା ଅଛି, ଏଇଟା ଗୋଟେ ନିଶା, ନିଶା ଜିନିଷ, ଏଇଟା ତ୍ୟାଗ କରିବା। ତେଣୁ ଯାହା ହେଉ ଏଇଭଳି ଭାବରେ ସବୁ କରିକି ତାପରେ ଭାରତବର୍ଷ ଆସିଲେ। ଯଦିଓ ଭାରତବର୍ଷର ଆରମ୍ଭ ହେଲା, ଭାରତବର୍ଷର ଆମର ଭାରତୀୟ ପ୍ରଭୁପାଦ ମହାରାଜ, କିନ୍ତୁ ଇଏ ଆରମ୍ଭ ହେଲା ଆମେରିକାରୁ। ଆମେରିକାରେ ଯେତେବେଳେ ଆରମ୍ଭ ହେଲା, ଭାରତୀୟ ଲୋକମାନେ ତାକୁ ଫଲୋ କରିବେ, ପାଶ୍ଚାତ୍ୟ ଜଗତକୁ ଲୋକମାନେ ଫଲୋ କରୁଛନ୍ତି, ବର୍ତ୍ତମାନ ଫଲୋ କରିବେ। ଆମର ଏହି ପ୍ରସଙ୍ଗରେ ବିଭିନ୍ନ ସ୍ଥାନରେ ସବୁ ମନ୍ଦିର ହେଉଥିଲା, ବିଶେଷ ଭାବରେ ବମ୍ବେରେ ଗୋଟେ ସ୍ଥାନ ରହିଛି ଜୁହୁ, ବର୍ତ୍ତମାନ ଆପଣ ଦେଖିବେ ସେଠି ରହିଛି ଜୁହୁ ମନ୍ଦିର ରହିଛି, ରାଧାରାସବିହାରୀ ସେ ଚାହୁଁଥିଲେ। ଆମର ଲେଟ୍ ଦେହାର ବି ଟେମ୍ପୁଲ ଏ ଯେଉଁ ଟପିକ୍ ରହିଛି, ଆର ଅପକୃତ ଅର୍ଥ ହେଉଛି କ'ଣ ନା, ଏଇଟା ଭଗବାନ ଚାହାନ୍ତି, ଭଗବାନ ଚାହାନ୍ତି। ସେ କାହିଁକି ପୂଜିତ ହେବା ପାଇଁ ଚାହାନ୍ତି ନା, ଆମେ ତାଙ୍କୁ ପୂଜା କଲେ ଆମେ ଏଇ ଭୌତିକ ଜଗତରୁ ଉଦ୍ଧାର ପାଇବା, ନହେଲେ ଆମେ ଉଦ୍ଧାର ପାଇପାରିବା ନାହିଁ। ତେଣୁ ଏଇ ମନ୍ଦିର ନିର୍ମାଣର ଆବଶ୍ୟକତା ରହିଛି। ଜଗନ୍ନାଥ ମନ୍ଦିର ଦେଖନ୍ତୁ କେତେ ରହିଛି, ଜଗନ୍ନାଥ ମନ୍ଦିର ଏ ଯେଉଁ ମନ୍ଦିର ରହିଛି, ମନ୍ଦିରରେ ଆମେ ଭଗବାନଙ୍କର ପୂଜାପୂଜି କରିବା, ଭଗବାନ କଥା ଶ୍ରବଣ କରିବା, ସତ୍ସଙ୍ଗ କରିବା, ଏଇସବୁ ସତ୍ସଙ୍ଗ ହେଉଛି ବହୁତ ଦୁର୍ଲଭ, କଳିକାଳରେ ବହୁତ ଦୁର୍ଲଭ ହୋଇଯିବ କଳି ସତ୍ସଙ୍ଗ। ତେଣୁ ଆମେରିକାରେ ଏ ଯେଉଁ ବମ୍ବେରେ ସେ ଚାହୁଁଥିଲେ ଏଇଭଳି ଭାବରେ ଗୋଟେ ମନ୍ଦିର କରିବା, ଜୁହୁରେ ବର୍ତ୍ତମାନ ଯେଉଁ ରହିଛି, ସେ ଜଣେ ଥିଲେ ତାଙ୍କର ସେ ଜଣେ ସେ ଲ୍ୟାଣ୍ଡ ଓନର, ସେ ଚାହୁଁଥିଲେ, ବହୁତ ଲୋକଙ୍କୁ ବିକିଥିଲେ ଏବଂ ଠକୁଥିଲେ। ପ୍ରଭୁପାଦ ମହାରାଜ ଭାବିଲେ ଇଏ ମଧ୍ୟ ଗୋଟେ ଭିକାରୀ ଲୋକ, ଇଏ କ'ଣ ଦେଇପାରିବେ, ଏଇଭଳି ଭାବରେ କହି ଠକିବା ପାଇଁ ଚେଷ୍ଟା କରୁଥିଲେ। କିନ୍ତୁ ସେ ନାୟାର, ତାଙ୍କ ନାଁ ହେଉଛି ନାୟାର, କିନ୍ତୁ ପ୍ରଭୁପାଦ ମହାରାଜ କ'ଣ ସେ ଠକିବେ, ନିଜେ ଅବଶ୍ୟ ସେ ବହୁତ ବଡ଼ ଉପକାର ହେଲା, ସମସ୍ତ ମାନବ ସମାଜର କଲ୍ୟାଣ ହେଲା। ଆଜି ଜୋହରେ ଆପଣ ଦେଖିବେ ବହୁତ ସୁନ୍ଦର ଭାବରେ ରାଧାରାସବିହାରୀ ମନ୍ଦିର ରହିଛି, ସେ ଚାହୁଁ ଭଗବାନଙ୍କ ଇଚ୍ଛା, ଭଗବାନ ଇଚ୍ଛାରେ ସେ ତାଙ୍କର ଭକ୍ତଙ୍କ ମାଧ୍ୟମରେ ସେଇଟା ପ୍ରକାଶ ଦେବେ, ତେଣୁ ତାଙ୍କ ଭକ୍ତମାନେ ସେଥିପାଇଁ ଚାହାନ୍ତି ଗୋଟେ ମନ୍ଦିର ନିର୍ମାଣ କରିବା ପାଇଁ। ତେଣୁ ଏଇଭଳି ଭାବରେ ଭଗବାନଙ୍କ ଇଚ୍ଛାରେ ଭୁବନେଶ୍ୱରରେ ମଧ୍ୟ ଗୋଟେ ମନ୍ଦିର ହୋଇଥିଲା, ତାଙ୍କର ଅନ୍ତିମ ମନ୍ଦିର ହେଉଛି ସେଇଟା, 108ତମ ମନ୍ଦିର, 108 108 ଟେମ୍ପୁଲ ସେଇଟା। ତେଣୁ 1977 ମସିହା ଫେବୃଆରୀ 2 ତାରିଖରେ ସେ ଯାଇକରି ସେଠି ଫାଉଣ୍ଡେସନ ଦେଇଥିଲେ, ନିତ୍ୟାନନ୍ଦ ତ୍ରୟୋଦଶରେ ଫାଉଣ୍ଡେସନ ଦେଇଥିଲେ, ସେ ଜାଗାଟାକୁ ଜଣେ ଡୋନେଟ୍ କରିଥିଲେ, 26 କାନୁନଙ୍କ ବୋଲି ସେ ଜାଗାଟୁ ଗୋଟିଏ ଏକର ଜାଗା ଥିଲା ଦେଇଥିଲେ। ଏବଂ ପ୍ରଭୁପାଦ ମହାରାଜ ଚାହିଁଥିଲେ ଯେତେବେଳେ ସେଠିକାର ଯିଏ ଗୁରୁ ଅଛନ୍ତି ଶ୍ରୀଶ୍ରୀମଦ ଗୌରକୁନ୍ଦ ସେ ମହାରାଜ, ସେ ଯେତେବେଳେ 1974 ପ୍ରଭୁପାଦ ମହାରାଜଙ୍କୁ ବୃନ୍ଦାବନ ଦେଖା କଲେ, ସେହି ସମୟରେ ସେ କହିଲେ ଆମର ଗୋଟେ ଭୁବନେଶ୍ୱର ଗୋଟେ ଜାଗା ଅଛି, ଏଇଭଳି ଭାବରେ ଗୋଟେ ମନ୍ଦିର ତୁମେ ନିର୍ମାଣ କର, କୃଷ୍ଣ ବଳରାମ ମନ୍ଦିର ଯେଉଁ ବୃନ୍ଦାବନ ରହିଛନ୍ତି କୃଷ୍ଣ ବଳରାମ ମନ୍ଦିର, ସେଇଭଳି ଭାବରେ ଗୋଟେ ମନ୍ଦିର ନିର୍ମାଣ କର, ଏଇଭଳି ଭାବରେ ସେ କହିଥିଲେ, ତାଙ୍କୁ ଆଦେଶ ଦେଇଥିଲେ। ତେଣୁ ଆଜି ଭୁବନେଶ୍ୱରରେ ମଧ୍ୟ ସୁନ୍ଦର ଭାବରେ ଗୋଟେ ମନ୍ଦିର ନିର୍ମାଣ ହୋଇଛି, ଆମ ଓଡ଼ିଶାବାସୀମାନଙ୍କ ପାଇଁ ଗୌରବ। ଏବଂ ଏହି ପ୍ରସଙ୍ଗରେ ଆମେ କହିବା, ସେହି ପ୍ରଭୁପାଦ ମହାରାଜଙ୍କ ଶିଷ୍ୟ ଯିଏକି ଜଣେ ବୈଜ୍ଞାନିକ ଶ୍ରୀଶ୍ରୀମଦ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ଗୁରୁ ମହାରାଜ ଆମେରିକାରେ କାଲିଫର୍ଣ୍ଣିଆ ୟୁନିଭର୍ସିଟିରେ ଯେତେବେଳେ PhD କରୁଥିଲେ, ସେହି ସମୟରେ ତାଙ୍କ ସହ ଦେଖା ହେଇଥିଲା, ଦେଖା ହେଲା ପରେ ସେ ତାଙ୍କୁ ମଧ୍ୟ ଏଇ ଧାରାକୁ ଆଣିଥିଲେ। ତାଙ୍କର ସେ ମଧ୍ୟ ଭଗବାନ ବୈଜ୍ଞାନିକମାନଙ୍କୁ ଏଇ ଭଗବାନ କଥା ପ୍ରଚାର କରୁଛନ୍ତି। ତେଣୁ ଏଇ ଯେଉଁ ଆମେ ବୁର୍ଲାରେ ଆମର କେନ୍ଦ୍ରଟି ରହିଛି, ଇଏ ଆମର ଗୁରୁଦେବଙ୍କର 2006 ଏହି ସ୍ଥାନଟି ପ୍ରାପ୍ତ ହୋଇଥିଲେ, ଏବଂ ସେ ମଧ୍ୟ ଚାହିଁଥିଲେ ଗୋଟେ ଗୋଟେ ମନ୍ଦିର ହେବ, ସେ ପରିକ୍ରମା ସତ୍ୟ ହେବାକୁ ଯାଉଛି, ଆପଣମାନେ ସାହାଯ୍ୟ କରିବେ, ଏ ମନ୍ଦିରଟି ଗଢ଼ି ଉଠିବ ଏବଂ ଭଗବାନ କଥା ପ୍ରଚାର କରାଯିବ, ସାରା ପୃଥିବୀରେ ଭଗବାନ କଥା ପ୍ରଚାର କରାଯାଉଛି, ଆପଣମାନେ ମଧ୍ୟ ଏଇଥିରେ ଯୋଗଦାନ କରିକିରି ଏ ଭଗବାନ ମହାପ୍ରଭୁ ସେଇଟା କହିଥିଲେ ବିଶେଷ ଭାବରେ, ଭାରତ ଭୂମିତେ ମନୁଷ୍ୟ ଜନ୍ମ ହେଲ ଯାହାର ଜନ୍ମ ସାର୍ଥକ କରିକର ପରୋପକାର, ଭାରତ ଭୂମିରେ ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ସେମାନେ ଜନ୍ମ ସାର୍ଥକ କରି ପର ଉପକାର କରନ୍ତୁ, ଏଇଭଳି ଭାବରେ ଆପଣମାନଙ୍କ ଉପରେ ଦାୟିତ୍ୱ ରହିଛି। ଆପଣ ନିଜେ ଏଇ କୃଷ୍ଣ ଚେତନା ଗ୍ରହଣ କରିବେ, ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନସିୟସନେସ୍, ଏହାର ଅର୍ଥ କ'ଣ ନା, ସମସ୍ତଙ୍କର ଚେତନା ରହିଛି କିନ୍ତୁ ଲୋୟର ଚେତନାରେ ଆମେ ରହିଛେ, ଯେ ମନୁଷ୍ୟ ଜନ୍ମ ଆମେ ପ୍ରାପ୍ତ ହୋଇଛେ, ଗୋଟେ ଉନ୍ନତ ଚେତନା ପ୍ରାପ୍ତ ହୋଇଛେ ଯାହାକୁ କୁହାଯାଏ ମୁକୁଳିତ ଚେତନା। ଏହି ମୁକୁଳିତ ଚେତନାକୁ ଆମେ ସତ୍ସଙ୍ଗ ମାଧ୍ୟମରେ ଭଗବାନଙ୍କ ଭଜନ କଲେ ଉନ୍ନତ କରିପାରିବା, ଉନ୍ନତ କରିକିରି ବିକଶିତ ଚେତନା ସ୍ତରକୁ ନେଇପାରିବା, ଏବଂ ବିକଶିତ ଚେତନା ସ୍ତରରୁ ପୂର୍ଣ୍ଣ ବିକଶିତ ଚେତନା ସ୍ତରକୁ ନେଇପାରିବା, ସେଇଟା ହେଉଛି କୃଷ୍ଣ କନସିୟସନେସ୍। ଏହି କୃଷ୍ଣ ଚେତନା ସମସ୍ତଙ୍କ ପାଖରେ ରହିଛି, ଆମେ ଭଗବାନଙ୍କର ଅଂଶ, କୃଷ୍ଣଙ୍କର ଅଂଶ, ଆମେ କୃଷ୍ଣ ଚେତନା ରହିଛି କିନ୍ତୁ ବର୍ତ୍ତମାନ ସୁପ୍ତ ଅବସ୍ଥାରେ ରହିଛି। ଆପଣ ଯେତେବେଳେ ଏଇଭଳି ଭାବରେ ସତ୍ସଙ୍ଗ କରିବେ, ଭଗବାନଙ୍କ ସେବାରେ ନିଯୁକ୍ତ ହେବେ, ଆପଣଙ୍କର ଚେତନା ମଧ୍ୟ ଉନ୍ନତି ଲାଭ କରିବ, କୃଷ୍ଣ ଚେତନାରେ ପରିଣତ ହେବ। ପ୍ରଭୁପାଦ ମହାରାଜ ସେହି ଚେତନା ଥିଲା, କୃଷ୍ଣ ଚେତନା। ଆଜି ତାଙ୍କର ବହୁତ ଭକ୍ତ ସବୁ ରହିଛନ୍ତି, ମହାରାଜ ସବୁ ସନ୍ନ୍ୟାସ ହୋଇଛନ୍ତି, ସେମାନେ ମଧ୍ୟ ଏହି ଚେତନାକୁ ପ୍ରାପ୍ତ ହୋଇଛନ୍ତି, ଭଗବାନଙ୍କୁ ସବୁଠାରୁ ଦର୍ଶନ କରୁଛନ୍ତି ଏବଂ ଭଗବାନ କଥା ପ୍ରଚାର କରୁଛନ୍ତି। ଏ କଥା ପ୍ରଚାର ମାଧ୍ୟମରେ ଭଗବାନଙ୍କ ସେ ଅତିପ୍ରିୟ ହୋଇପାରିବେ, ଯେଉଁମାନେ ଭଗବାନ କଥା ପ୍ରଚାର କରିବେ। ତେଣୁ ଆମର ସମୟ ହୋଇଯାଇଛି, ଆମେ ଟିକିଏ ଶୀଘ୍ର ଶୀଘ୍ର କହିଦେଲେ ତରତର ହୋଇକରି କମ୍ ସମୟ ପାଇଁ ଅଧିକ କଥା କହିବା, ତେଣୁ ବୁଝିହେଲା କି ନାହିଁ, ଯାହାର ଯଦି କିଛି ପ୍ରଶ୍ନ ଅଛି କିଛି ପ୍ରଶ୍ନ କରିପାରିବେ, ଆମେ ଏଇଟାକୁ ଲଗେଇବା, ଯାହାର ଯଦି କିଛି ପ୍ରଶ୍ନ ଅଛି ଅନୁପମ ଏଇଟା ଲଗେଇଛି ଆମର ଏଇଟାକୁ।